ଜୀବନ କରୁଥିଲେ। ବର୍ଷା ଋତୁ ବର୍ଣ୍ଣନା ପ୍ରସଙ୍ଗ କ୍ରମେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କର ଏକ ପ୍ରତିମ ପରୀକ୍ଷିତ ମହାରାଜଙ୍କ ସମ୍ମୁଖରେ ଏକ ତାତ୍ତ୍ୱିକ ବା ଦାର୍ଶନିକ ତୁଳନାତ୍ମକ ବର୍ଣ୍ଣନା ଦଉଛନ୍ତି। ତାତ୍ତ୍ୱିକ ଯୋଉ ବର୍ଣ୍ଣନାର ଉଦ୍ଦେଶ୍ୟ ରହିଲା ତାତ୍ତ୍ୱିକ ଯୋଉ ତତ୍ତ୍ୱକୁ ଲୀଳା ରହସ୍ୟ ବା ଲୀଳା ତତ୍ତ୍ୱ ମୁକ୍ତ ଜୀବମାନଙ୍କର ଲୀଳା ତତ୍ତ୍ୱ ଉପରେ ଅଧିକାର ଅଛି। ଯେଉଁମାନଙ୍କର ଦେହ ଦେହାବିନିବେଶ ନାହିଁ, ଯେଉଁମାନେ ଦେହର ପରପାରକୁ ଯାଇଛନ୍ତି ଆତ୍ମସ୍ଥିତିରେ ଅଛନ୍ତି ସେମାନେ କେବଳ ଲୀଳା ରସକୁ ଆସ୍ୱାଦନ କରିବେ। ଭଗବାନଙ୍କ ଲୀଳା 24 ଘଣ୍ଟା ତାଙ୍କ ଚିନ୍ତା ତାଙ୍କର କଥା ତାଙ୍କର ଲୀଳା ଶ୍ରବଣ ମୁକ୍ତ ମୁକ୍ତ ଜୀବମାନେ ଯିଏ ଏତେ ବଦ୍ଧ ଅବସ୍ଥାରେ ରହିବ ଯାହାର ଯେତେ ଦେହ ବିନିବେଶ ଯିଏ ଯେତେ ବଦ୍ଧ ଅବସ୍ଥାରେ ରହିଛି ତାର ସେତେ ବିସ୍ମରଣ ହବ ସେତେ ବିସ୍ମରଣ ଆସିବ ତା ନିଜ ଚିନ୍ତାଟା ଆସିବ। ତୁମେ ଭାଗବତ ଖୋଲିଦେବ ନିଜ ଚିନ୍ତା ଆସିବ ମୋର ଏମିତି ହେଲା ଏଇଟା ଏମିତି ହେଇଗଲା ଏଇଟା ଏହା କରିବି ଏଇଟା ତାହା କରିବି ସାଙ୍ଗସାଙ୍ଗ ତୁମ ସେଇ ବସ୍ତୁ ସେ ଯୋଉ ଅପ୍ରାକୃତ ବସ୍ତୁର ଉପଲବ୍ଧି କିଛି ଆସିବନି। ଯେମିତି ତୁମେ ପେପରଟା ପଢୁଛ ଟିଭିଟା ଦେଖୁଛ ଗୋଟେ ନ୍ୟୁଜ୍ ଦେଖୁଛ ସେତେବେଳେ ମନ କୁଆଡ଼େ ଯାଉଛି କୁଆଡ଼େ ଯାଉନି ସେଠି ରହିଯାଉଛି କ'ଣ କଥା କ'ଣ ଦେଖିବା କିନ୍ତୁ ଯେତେବେଳେ ଅପ୍ରାକୃତ ବଦ୍ଧତା ରହିଲା ନା ବଦ୍ଧତା ରହିଲେ ଏ ଲୀଳା ଗୁଡ଼ା କିଛି ପ୍ରବେଶ କରିହବନି। ସେଥିପାଇଁ ଆମ ଆଚାର୍ଯ୍ୟ ମାନେ ଏ ଜୀବକୁ ବେଶୀ ତାତ୍ତ୍ୱିକ କଥା ଗୁଡା ସବୁ କହିଛନ୍ତି ଜନ୍ମ କର୍ମ ସମୟ ଦିବ୍ୟମ ଏବଂ ଯୌବେଦି ତତ୍ତ୍ୱତା ଭଗବାନ ପୁଣି ଗୀତାର ତତ୍ତ୍ୱ କଥା କୋଉଠି କହିଲେ ବିଛନ୍ଦେ ତଦନନ୍ତର କହିଛନ୍ତି ତତ୍ତ୍ୱ ଜାଣିଲେ ଯାଇ ତୁମେ ମୋ ପାଖକୁ ପହଞ୍ଚି ପାରିବ। ପୁଣି ଆଉ ଗୋଟେ ଶ୍ଲୋକରେ କହିଛନ୍ତି ଜୀବନ୍ତି ତେ ଶ୍ଲୋକ ଅଛି ଗୀତାରେ ଯେ ତତ୍ତ୍ୱ ନ ଜାଣିବ ସେ ପତନ ହେଇଯିବ। ଲୋକ ଜନପ୍ରୀତିକର ବା ସ୍ୱପ୍ରୀତିକର ନିଜକୁ ଯୋଉଟା ଭଲ ଲାଗୁଛି ବା ଲୋକଙ୍କୁ ଯୋଉଟା ଭଲ ଲାଗୁଛି ସେଭଳି କିଛି ଅନୁଷ୍ଠାନ ଭକ୍ତି ଯୁଗରେ ତୁମେ କରିକି ତୁମେ କିଛି ଆତ୍ମତୃପ୍ତି ପାଇପାରିବନି। ଆଉ ଭକ୍ତି ଯୁଗ ମାନେ ଆମେ ଏ ଜଗତରୁ ମୁକ୍ତ ହେବା ପାଇଁ ରାସ୍ତା କରୁଛେ ଭଗବାନଙ୍କୁ ଭକ୍ତି କରିକି ଏ ଜଗତରୁ ମୁକ୍ତ ହେବା ପାଇଁ କାର୍ଯ୍ୟ କରୁଛେ। ମୁକ୍ତ ହେବା କଲେ ଜଣେ ଲୀଳା ତତ୍ତ୍ୱ ଭିତରେ ପ୍ରବେଶ କରିବାକୁ ପଡିବ। ଲୀଳା ରହସ୍ୟ ଭିତରେ ତ ପ୍ରବେଶ ନ କରିବ ଲୀଳା ଭଗବାନଙ୍କର ଚିନ୍ତା ଭଗବାନ ତା ସବୁବେଳେ ମନ ଭିତରେ କୃଷ୍ଣ ରହିଥିବେ କୃଷ୍ଣ କୃଷ୍ଣ ସେବା କୃଷ୍ଣ ନାମ କିଏ କ'ଣ କଲା କ'ଣ ନାହିଁ ବହୁତ ବାହାରେ କ'ଣ ବର୍ଷା ହଉଛି କି ବହୁ ଲୋକ ସାଙ୍ଗରେ ସମ୍ପର୍କ ବହୁ ଲୋକଙ୍କର ଭଲ ମନ୍ଦ ବାର୍ତ୍ତା ଏଇଟା କ'ଣ ଚିତ୍ତ ବିକ୍ଷୋଭ ଆମ ଆଚାର୍ଯ୍ୟ ମାନେ ଏଇସବୁ ସମ୍ବନ୍ଧକୁ ଜୀବର ସମ୍ବନ୍ଧକୁ ଭୌତିକ ସମ୍ବନ୍ଧକୁ ଶିଥିଳ କରିବା ପାଇଁ ତତ୍ତ୍ୱ ଜିନିଷଟା ସବୁ କହିଲେ। ଚୈତନ୍ୟ ମହାପ୍ରଭୁ ସବୁବେଳେ ପୁରୀରେ ରହୁଥିଲେ ପୁରୀ ରହିଲା ବେଳେ ସବୁବେଳେ ଯେତେବେଳେ କୌଣସି ଭକ୍ତ କିଛି କୁହନ୍ତି ମହାପ୍ରଭୁ ମୁଁ ଏଠି ରହିବିନି ମୁଁ ପଳେଇବି ଆଲାର୍ନାର ବିଷୟରେ ବାର୍ତ୍ତା ଶୁଣିଲେ କ୍ଷିପ୍ତ ହଏ ମା ତାତେ ଏହା ନାହିଁ ମୋର ରହିତେ ପ୍ରୟୋଜନ ମୁଁ ଏଠି ରହିବିନି। ବିଷୟ ବାର୍ତ୍ତା ଗୁଡ଼ା କ'ଣ ଶୁଣିବି ସବୁବେଳେ କିଏ କ'ଣ କହିଲା କେଉଁଠି ଖାଇଗଲା କିଏ ନେଇଗଲା ପ୍ରାଥମିକ ଅବସ୍ଥାରେ ଗୋଟେ ସବୁ ମୁଣ୍ଡରେ ଢୁକେ ଭକ୍ତିର ଗୋଟେ ସ୍ୱାଦ ନାହିଁ ନା ଭକ୍ତି ତୁମର ତ ଭକ୍ତିର ଅତି ଉନ୍ନତ ସ୍ତରକୁ ନଯିବ ପ୍ରାଥମିକ ଅବସ୍ଥାରେ ଗୋଟେ ସବୁ ଆମେ ଥିଲା ବେଳେ ଆମ ମୁଣ୍ଡରେ ସେଇଟା ଢୁକୁଥିଲା ସେଇଟା ସବୁ କିଏ କେଉଁଠି ଖାଇଲା କିଏ କେଉଁଠି ନହେଲା କେଉଁଠି କିଏ କ'ଣ କରୁଛି ଖାଲି ଏଇ ଗୋଟା ମୁଣ୍ଡରେ ଚିନ୍ତା ଆସେ ସେଠି ଖାଇଗଲା ସେଠି ସେଇଟା ସେଇଟା ହଉଛି ଭଜନ ସେଇଟା ଆନନ୍ଦ ତାର ସେଇଟା କରୁଛି ସେ ସେଇଟା କରୁଛି ସେ ଏଇଟା କଲା ସେ ସେଇଟା କଲା ସେଇଟା ଆଲୋଚନା ପର୍ଯ୍ୟ ଆଲୋଚନା ଏଗୁଡ଼ା ସବୁ ମୁଣ୍ଡରେ ସବୁ ଢୁକେ। ବିଷୟ ବାର୍ତ୍ତା ଗୁଡା ବିଷୟ ବାର୍ତ୍ତା ସମସ୍ତଙ୍କ ମନ କ୍ଷିପ୍ତ ହବ ସବୁବେଳେ ସବୁବେଳେ କ୍ଷିପ୍ତ ହବ ସବୁବେଳେ ବିଚଳିତ ହବ ଆଉ ତୁମେ ସେଥିରେ ଭଜନ କରିପାରିବେ। ମହାପୁରୁଷ ସେଥିପାଇଁ କହୁଥିଲେ ମୁଁ ରହିବିନି ମୁଁ ପଳେଇବି ଆଲାରନାଥ ମୋତେ କେବେ ବି ଏ ବିଷୟରେ କିଛି କହିବ କାରଣ ଲୀଳାରେ ପ୍ରବେଶ କରିବା ପାଇଁ ହେଲେ ଭଗବାନଙ୍କ ଲୀଳାରେ ଆସ୍ୱାଦନ କରିବା ପାଇଁ ହେଲେ ତୁମ ମନକୁ ସତ୍ୟଗୁଣ ରଖିବାକୁ ପଡିବ ସବୁ ସେବା ସମ୍ବନ୍ଧୀ କରିବାକୁ ପଡିବ ଗୁରୁକୃଷ୍ଣ ସମ୍ବନ୍ଧୀ କରିବାକୁ ପଡିବ ସମ୍ପୂର୍ଣ୍ଣ ନିର୍ଭର ରହିବାକୁ ପଡିବ। ଆମେ ସବୁବେଳେ ଯେ କେବଳ କେବେ ଚିନ୍ତା କରିବା ଉଚିତ ନୁହେଁ ଗୋଟେ ବିଷୟ ଲୋକ ଭଳି ଅନ୍ୟ ଉପରେ ନିର୍ଭର କରିବା ଅନ୍ୟ ଉପରେ ସବୁବେଳେ ନିର୍ଭର କରିବା ଅନ୍ୟକୁ ଖୁସି କରିବାକୁ ଚେଷ୍ଟା କରିବା ଆମେ ଏଇଟା ସବୁ ଯେତେବେଳେ ସବୁବେଳେ ଆମେ ଏ ଧ୍ୟାନରେ ରହିବା ଆମର ଧୀରେ ଧୀରେ ଭଗବତ ପ୍ରୀତି ଭଜନଟା ଶିଥିଳ ହେଇଯିବ। ସୁଖଦେବ ଗୋସ୍ୱାମୀ ଲୀଳା ତତ୍ତ୍ୱ କହୁଥିଲେ କିନ୍ତୁ ମଝିରେ ତତ୍ତ୍ୱ ଗୁଡ଼ା ସବୁବେଳେ ଦେଖି ତତ୍ତ୍ୱ ରହି ସବୁ ଅଧ୍ୟାୟରେ ଭାଗବତରେ ତତ୍ତ୍ୱ ରହିଲା ମାନେ ଏ ତାତ୍ତ୍ୱିକ ଜିନିଷକୁ ସବୁ ତୁଳନାତ୍ମକ ଭାବରେ ବୁଝାଉଛନ୍ତି। କାଲି ଯେମିତି ଶୁଣୁଥିଲେ ଜଲସ୍ଥ ଲୋକ ସମ୍ସର୍ବେ ନବବାରି ନିଷେବୟା ଅବିଭ୍ରନ୍ ରୁଚିରମ ରୂପମ ଯଥା ହରି ନିଷେବୟା। ଚତୁର୍ପଦ ଲେଖିଲେ ଏଇଟା ସମସ୍ତଙ୍କ ପାଇଁ, ହରି ସେବାରେ ଜଣେ ଶୋଭିତ ହୁଏ। ଆଧୁନିକ ମାନେ କଣ, ପୂର୍ବର ସବୁ ଶିକ୍ଷା ନଥିଲା, ବର୍ତ୍ତମାନ କଣ ଗୋଟେ ଲାଭ ହେଇଗଲା, କୃଷ୍ଣ ଚେତନାରେ ଏତେ ସୁନ୍ଦର ସବୁ ବ୍ୟବସ୍ଥା ହେଇଗଲା, ଆମେ ଯେତେବେଳେ ସବୁ ଜଏନ କରୁଥିଲୁ କିଛି ନଥିଲା, ସେତେବେଳେ ଟେପ କଣ କ୍ୟାସେଟ ଏଇଟା କଣ ରିଲ କ୍ୟାସେଟ ଥାଏ, ସେତେବେଳେ ରିଲ କ୍ୟାସେଟ ମାନେ କଣ, ଆଉ ଆମେ ତ ଘର ଛାଡ଼ିକି ଆସିଲୁ, କୋଉ ଟଙ୍କା ଥିଲା ନା ପଇସା ଥିଲା ନା କୋଉ ମୋବାଇଲ ନା ନା କଣ, ଆଜିକାଲି ତୁମର ସବୁ ଡୋନର ଅଛନ୍ତି, ତୁମର କୋଉଠି ଚିହ୍ନା ଅଛନ୍ତି, କାହାକୁ ମାଗିଦେଲେ ବର୍ତ୍ତମାନ ତୁମ 5,000, 10,000, 50,000 ମିଳିଯିବ, ସେତେବେଳେ ତ କାହା ସହିତ ଆମର ସମ୍ପର୍କ ନାହିଁ, କିଛି ତ ନାହିଁ। ଆଉ ସେତେବେଳେ ଯିଏ କାହାକୁ ବିଦେଶୀ ଗୋଟେ କିଏ ଦେଲା କଣ ଦେଲା, ସିଏ ଟେପ୍ ରେକର୍ଡ ରଖିଥିଲା, ଶୁଣିବାକୁ କିଛି ମିଳିବନି, ଯାହା ତୁମେ ଶୁଣିଲ କୋଉଠି, ଯାହା ଗୁରୁ ମୁଖରୁ ଶୁଣିଲ ଶୁଣିଲ, ଯାହା ବୈଷ୍ଣବମାନେ କହିଲେ ସେଇଟା ସବୁ ଖାତାରେ ଲେଖିକି ଯାହା ରଖିବ ଯାହା ପଢିବ, ସେତେବେଳେ ଟେପ୍ ଏବେ କିଛି ନଥିଲା। ଯିଏ ତାଙ୍କ ପୁରୁଣା ଭକ୍ତ ଯାହାର ସବୁ ବିଦେଶ ବିଦେଶ ଚିହ୍ନା ଅଛନ୍ତି ତାଙ୍କ ପାଖରେ, ବର୍ତ୍ତମାନ ଗୋଟେ ଯାହା ପାଖକୁ ଚାଲିଲୁ ସେ ମୋ ପିତା ମୋବାଇଲ ହାତ ମାରିଦେବୁ, ପ୍ରବଚନ ଅଛି ଶହ ଶହ ପ୍ରବଚନ, କେତେ କେତେ ବହି ବାହାରି ପଡ଼ିଲା, ପ୍ରବଚନ ବାହାରି ପଡ଼ିଲା, ମୋବାଇଲ ଧରି ତୁମେ ଶୁଣିପାରିବ, ସବୁ ରହିଲା, କିନ୍ତୁ କାହିଁ ଭଜନ ସ୍ପୁରା କାହିଁକି ଯାଉଛୁ, କିଛି ହଉନି। ଭୌତିକ ଜିନିଷ ଯେତେ ବଢୁଛି, ଭଗବାନ ବି ବୈଷ୍ଣବମାନଙ୍କ ବୁଦ୍ଧିରେ ବୈଷ୍ଣବମାନଙ୍କ ମନରେ ବୁଦ୍ଧି ଦେଉଛନ୍ତି କଣ ସେତିକି ପ୍ରଚାର କରିବା, କିନ୍ତୁ ସେଟା କାର୍ଯ୍ୟରେ କିଛି ଲାଗିପାରିବନି, ସେଟା କିଛି କାର୍ଯ୍ୟରେ ଲାଗୁନି, ସାହାଯ୍ୟ ବେଶୀ କରିପାରୁନି, କାହିଁକି ଏଇ ପ୍ରତ୍ୟକ୍ଷ ହରି ସେବାଟା ନ କଲେ ସେଟା ସବୁ ଜାଣିବ ସବୁ ଶୁଣିବ କିନ୍ତୁ ଅନୁଭବଟା କିଛି ଆସିବନି। ଜପ କରିବାଟା ସବୁବେଳେ କୃଷ୍ଣଙ୍କୁ ଚିନ୍ତା କରିବା କଲେ ମୋର ସମସ୍ୟା ସମାଧାନ, ଏଇଟା ଆମେ ସମସ୍ତେ ଜାଣିଛେ, କିନ୍ତୁ ସବୁବେଳେ ଚିନ୍ତା କରିପାରୁଛି କି, କେତେବେଳେ ଆଇଲେ ପୁଣି ମୁଣ୍ଡ କୁଆଡ଼େ ପଳେଇ ଆସିଲା, ସମସ୍ତେ ଜାଣିଛନ୍ତି ତତ୍ତ୍ୱ ଜାଣିଦେବ, ଆଉ ତୁମେ ଜାଣିଦେଇକି ପଢ଼ିଦେଇକି ତତ୍ତ୍ୱଟା ଜାଣିଦେବ, କିନ୍ତୁ ତତ୍ତ୍ୱ ବସ୍ତୁକୁ ଜାଣିପାରିବନି, ତତ୍ତ୍ୱକୁ ଜାଣିଦେବ, ତତ୍ତ୍ୱ ଜାଣିଲେ କ'ଣ ଅଛି, ତୁମର ଶ୍ରବଣ କରିକି ବା ଶୁଦ୍ଧା କରିକି ତୁମେ ତତ୍ତ୍ୱକୁ ଜାଣିଦେବ, ପୁଣି ତତ୍ତ୍ୱ ଜାଣିବା ପାଇଁ କିଛି କୃପା ଆବଶ୍ୟକ ଅଛି, ଗୁରୁକୃଷ୍ଣଙ୍କ କୃପା ହେଲେ ତୁମେ ତତ୍ତ୍ୱ ଜାଣିଦେବ, କିନ୍ତୁ ତତ୍ତ୍ୱ ଜାଣିଦେଲେ କ'ଣ ହବ, ତତ୍ତ୍ୱ ବସ୍ତୁକୁ ଜାଣିବାକୁ ପଡ଼ିବ। ତତ୍ତ୍ୱ କ'ଣ ସେ ଚତୁର୍ଦ୍ଦେବ ସେ ପଦ ଅଛି, ନାମ ସଂକୀର୍ତ୍ତନ ସବ ଆନନ୍ଦ ସ୍ୱରୂପ, କୃଷ୍ଣ କୃଷ୍ଣ ଭକ୍ତି ତତ୍ତ୍ୱ, କୃଷ୍ଣ ଆଉ କୃଷ୍ଣ ଭକ୍ତି ହଉଛି ଏକମାତ୍ର ତତ୍ତ୍ୱ, ଆଉ ନାମ ସଂକୀର୍ତ୍ତନ ସବ ଆନନ୍ଦ ସ୍ୱରୂପ, ଯେତେ ଭଗବାନଙ୍କର ନାମ କରିବ ସେ ତତ୍ତ୍ୱ ବସ୍ତୁ ସବୁ ପ୍ରକଟ ହବ, ସେ ହଉଛନ୍ତି କୃଷ୍ଣ ଆଉ କୃଷ୍ଣ ଭକ୍ତି, ତତ୍ତ୍ୱକୁ ତୁମେ ଜାଣିଦେଇପାରିବ, ସିଦ୍ଧାନ୍ତକୁ ତୁମେ ଜାଣିଦେଇପାରିବ, ଇଏ ବି ଗୁରୁଙ୍କ କୃପାରେ କିଛି ଜାଣିପାରିବ, କିନ୍ତୁ ତାଙ୍କ ଏଇଟା ପୂର୍ଣ୍ଣତା ନୁହେଁ। ବହୁତ ତାତ୍ତ୍ୱିକ ଲୋକ ଅଛନ୍ତି, ବହୁତ ଫିଲୋସଫି ଜାଣିଛନ୍ତି, ବା ବୈଷ୍ଣବ ଧାରାରେ ବି ଆମର ଅଛନ୍ତି, ତାର ଉପରକୁ ଲିଜ ଆପଣ ତିନି ଷ୍ଟେଜ୍ ରହିଲା, ଯେଉଁମାନେ କ'ଣ ଅଜ୍ଞ, ମାନେ ଅଜ୍ଞ ତ କୁହା ହବନି, ଭଗବାନ ଭଜନ କରୁଛନ୍ତି କିନ୍ତୁ ତାତ୍ତ୍ୱିକ ତତ୍ତ୍ୱ ଉପରେ ତାଙ୍କର ଧାରଣା ନାହିଁ, ଜାଣନ୍ତିନି, ନାମ କରୁଛନ୍ତି ନାମ ତତ୍ତ୍ୱ ଜାଣନ୍ତିନି, ଗୁରୁ ତତ୍ତ୍ୱ ଜାଣନ୍ତିନି, ତାଙ୍କ ଭଜନ ଶିଥିଳ ଅବସ୍ଥାରେ ରହିଲା, ତୁମେ ତତ୍ତ୍ୱ ନ ଜାଣ ସବୁବେଳେ ଶିଥିଳ ଅବସ୍ଥା, ମୁଁ ମଣିଷଟା ମୁଁ ସାଧୁ ହେଇଛି, ମୋର ଧର୍ମ ହେଲା ଭଗବାନଙ୍କୁ ସେବା କରିବା, ଆମ ଜୀବନଟା ବେକାର, ଏଇ ଯେଉଁ ତତ୍ତ୍ୱକୁ ତୁମେ ନ ଜାଣିଲେ କ'ଣ ହବ, ତୁମ ଭଜନ ଯେତେବେଳେ ସନ୍ଦେହ ଗୁଡ଼ାକ ଆସିବ, ସନ୍ଦେହଟା କାଟିବ କୋଉଥିରେ, ତୁମର ଯେଉଁ ସନ୍ଦେହ ଗୁଡ଼ା ଆସୁଛି ତତ୍ତ୍ୱଟା ଏଇଥିପାଇଁ ଶୁଣାଯାଏ, ତୋର ଗୋଟେ ସନ୍ଦେହଟା ଆସିକି ପହଞ୍ଚିଲା କ'ଣ କରିବ, ତୁମେ କାଟିପାରିବନି କିଛି, ମୁଣ୍ଡରେ ଯେଉଁମାନେ ପଳଉଛନ୍ତି କାହିଁକି, ଯେଉଁମାନେ ଯେମିତି ସାଧୁ ହେଇଛନ୍ତି, ଯେଉଁମାନେ ଖସି ପଳଉଛନ୍ତି କାହିଁକି, ତାଙ୍କ ମନ ଯେଉଁ ଆସୁଛି ସନ୍ଦେହ ଗୁଡ଼ାକ ସେ ଆଉ କାଟିପାରିବେନି, ତତ୍ତ୍ୱ ଜାଣନ୍ତିନି, ଆଉ ଭରସା ପାଇବେନି, ଭରସା ନ ପାଇବେ କ'ଣ ହବ, ଭରସା ନ ପାଇଲେ ଛାଡ଼ିଦେବେ, ଆଉ ତତ୍ତ୍ୱରେ ସ୍ଥିର ନାହାନ୍ତି, ତତ୍ତ୍ୱରେ ସ୍ଥିର ତୁମେ ନହେଲେ ମନ ଦେଲେ ଅସ୍ଥିର ହେଇଯିବ, ଆଉ ସମ୍ଭାଳି ପାରିବନି, ତତ୍ତ୍ୱଟା ସାହାଯ୍ୟ କରେ ଭଜନକୁ, ଗୁରୁ ବୈଷ୍ଣବଙ୍କ କୃପା ଯଦି ତତ୍ତ୍ୱ ଜାଣିବ ତାହେଲେ ତୁମେ ଭଜନରେ କଣ୍ଟିନ୍ୟୁ କରିକି ତୁମେ ରହିପାରିବ, ଦୃଢ଼ ବିଶ୍ୱାସ ଆସିଯିବ, ତୁମେ ଭଜନ କରିପାରିବ, କିନ୍ତୁ ତା ଉପରେ ପୁଣି ଦିନବରୁ ଚାଲି ଆସିବ, ଦିନବରୁ ତିନିବରୁ ଯେଉଁଟା ଆହୁରି କଷ୍ଟ, ତତ୍ତ୍ୱକୁ ଜାଣିଦେବ, କିନ୍ତୁ ତତ୍ତ୍ୱ ଜାଣିଲା ପରେ ତତ୍ତ୍ୱ ବସ୍ତୁକୁ ଜାଣିବା, ତତ୍ତ୍ୱ ବସ୍ତୁ କ'ଣ, କୃଷ୍ଣ ଭକ୍ତି ଆଉ କୃଷ୍ଣ, ତାଙ୍କୁ ସାକ୍ଷାତ ଦର୍ଶନ କରିବା, ଯେଇ କୃଷ୍ଣ ତତ୍ତ୍ୱ ବେତା ସେଇ ଗୁରୁ ହୁଏ, ଯେଉଁ ଚୈତନ୍ୟ ମହାପ୍ରଭୁ କହିଲେ ତତ୍ତ୍ୱ ବେତା ଅର୍ଥ ଏଠି ନୁହେଁ ଯେ କେବଳ ତତ୍ତ୍ୱ ଜାଣିବା, ତତ୍ତ୍ୱ ଜାଣିବାକୁ ହେଲେ ବହୁତ ପଣ୍ଡିତ ଲୋକମାନେ ବା ବହୁତ ଲୋକ ସାଂସ୍କୃତ ପଢିକି ସେ ଭାଗବତ ପଢି ତତ୍ତ୍ୱ ଜାଣିଦେବେ, ଏ ତତ୍ତ୍ୱ ବସ୍ତୁ ଜାଣିପାରିବେନି, ତତ୍ତ୍ୱ ବସ୍ତୁ ଜାଣିପାରିବେନି, ତତ୍ତ୍ୱ ବସ୍ତୁ ହେଲେ କୃଷ୍ଣ, ସେ କୃଷ୍ଣଙ୍କୁ ଜାଣିଥିବେ, ପରୋକ୍ଷ ପ୍ରତ୍ୟକ୍ଷ ଦୁଇଟା ଅନୁଭବ ଥିବ, ଶାସ୍ତ୍ର ଅନୁଭବ ଥିବ ଆଉ ଭଗବାନଙ୍କର କୃପାର ପ୍ରଭୁଙ୍କ ସହିତ ସମ୍ବନ୍ଧ କି ତାଙ୍କ ସହିତ କୃପାର ଅନୁଭବ ସାକ୍ଷାତ ଥିବ। ତା ଅର୍ଥ ହେଉଛି ତତ୍ତ୍ୱ ନ ଜାଣିଲେ ଶିଥିଳ ଭଜନ ଶିଥିଳ ହେଇଯିବ। ଚରମ ଅବସ୍ଥା ହେଲା ତତ୍ତ୍ୱ ଜାଣିକି ତତ୍ତ୍ୱ ବସ୍ତୁଙ୍କୁ ଦର୍ଶନ କରିବା। ସେ ଭଗବାନ କହିଲେ ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯୋ ବ୍ୟତି ତତ୍ତ୍ୱତ ତତ୍ତ୍ୱର କିଏ ନ ଜାଣିଛି, ସମସ୍ତେ ଜାଣିଛ ହଁ କୃଷ୍ଣ ହେଉଛନ୍ତି ଭଗବାନ ବୋଲି। ତତ୍ତ୍ୱର ଚରମ ଅବସ୍ଥା ହେଉଛି ଏଇଟା। ସୁଖଦେବ ଗୋସ୍ୱାମୀ ଏସବୁ କହୁଛନ୍ତି ହରିସେବା ଜୀବନ, ହରିସେବା ପରାୟଣ ହେବେ ସମସ୍ତେ, ତାପରେ ଜଙ୍ଗମ ଯିଏ ବି ହଉ ସେ ଶୋଭା ପାଇବା। ଦେଖୁନ ଆମର ବହୁତ ପର୍ବତ ରହିଛି, ବୃନ୍ଦାବନ ସ୍ୱୟଂ ଭଗବାନଙ୍କର ଧାମ ଚରଣ ପାହାଡ଼ ଯିବ, ସେ କଣ ସେ ପର୍ବତ ନା? ସେଠି ଭଗବାନଙ୍କ ଚରଣ କରୁଥିଲେ, ସେଠି ପ୍ରଭୁଙ୍କର ଚରଣ ଚିହ୍ନ ଅଛି, ଆଜି ଶହ ଶହ ଲୋକ ସେଠି ପ୍ରଣାମ କରୁଛୁ। ହରିସେବା ସେବା ଯେଉଁ ଯିଏ ଭଗବାନଙ୍କର ସେବା କରିଛନ୍ତି ତାଙ୍କୁ ତତ୍ତ୍ୱ ବସ୍ତୁ ଜଣା ପଡ଼ିବ, ସେବକ ପାଖରେ ତତ୍ତ୍ୱ। ଏଥିପାଇଁ ବୁଝିପାରୁନି, ମୁଁ ପଢ଼ିବି ଜାଣିବି ସାଧନ କରିବି, ତୁମେ କର ସେ ରାସ୍ତା ଭଲ, ତୁମେ ସାଧନ କର ପଢ଼ ଜାଣ, କିନ୍ତୁ ତତ୍ତ୍ୱ ବସ୍ତୁ ତୁମ କଥା ପ୍ରକଟ ହବନି। ଆଉ ତୁମେ ଯେତେବେଳେ ସମସ୍ୟାରେ ପଡ଼ିଯିବ ଆଉ ତୁମକୁ ଅଟକେଇ ପାରିବ ନାହିଁ, ଆଉ ମନ ଆଉ ଅଟକେଇ ପାରିବ ନାହିଁ। ପଢ଼ିଛ ଜାଣିଛ ସବୁ କରିଛ ଠିକ ଅଛି, କିଛି ଅସୁବିଧା ନାହିଁ, କିନ୍ତୁ ତତ୍ତ୍ୱ ବସ୍ତୁ ପ୍ରକଟ ହେବେ କେବଳ ଏ ଅଧ୍ୟକ୍ଷ ଭଗବାନ ଶ୍ରୀକୃଷ୍ଣଙ୍କ ସେବା କରିବା ଦ୍ୱାରା ସେ ପ୍ରକଟ ହେବେ। ସେବା ତୁମର ଅନୁଭବ ଜ୍ଞାନ ଆସିବ, ବଳ ବୁଦ୍ଧି ସବୁ ଭଗବାନ ଦେବେ, ଆଧ୍ୟାତ୍ମିକ ଜିନିଷ ସେବାରେ। ସେଥିପାଇଁ ଏଠି ସେ ଲେଖୁଛନ୍ତି ଅବ୍ରିବାନ ରୁଚିରମ ରୂପମ ଯଥା ହରି ନିଷେବୟା, ଯଥା ହରି ନିଷେବୟା, ହରିଙ୍କ ସେବା କଲା ପରେ ଯେଭଳି ଜଣେ ରୁଚି ରହିଯାଏ ଶୋଭା ପାଏ। ଆଉ ଆଜି କଣ, ଆଜିକାଲି ତ ଆମର ସଭ୍ୟତାଟା ଏମିତି ହେଇଗଲା ବା ଆମର ଶିକ୍ଷା ଗୁଡା ଏମିତି ହେଇଗଲା, ମାନେ ସେବାର ସେବା ପରାୟଣ ନୁହନ୍ତି। ସେବାଟା ସେବା କିଏ ମନ୍ଦିର ମାର୍ଜନ କିଏ କରୁଛି ଏବେ? ଆମର ଇସ୍କନ କେନ୍ଦ୍ର ମାନଙ୍କର ମନ୍ଦିର ମାର୍ଜନ କିଏ କରୁଛି? ବାହାର ଲୋକ କରିବେ, ସିକ୍ୟୁରିଟି କରିବେ। କିନ୍ତୁ ଆମ ତତ୍ଵ କଣ ରହିଲା? ଶ୍ରୀ ବିଗ୍ରହ ଆରାଧନା ନିତ୍ୟ ନାନ ଶ୍ରୀଙ୍ଗାର ତନ ମନ୍ଦିର ମାର୍ଜନ। ମନ୍ଦିର ମାର୍ଜନା କିଏ କରିବେ? ଗୁରୁ କହିବେ ସୁଜା ମନ୍ଦିର ମାର୍ଜନ କର, ଫଳ କିଏ ନଉଛି? ଫଳ ନେଲେ କର୍ମୀ, ସେମାନେ ମନ୍ଦିର ରହିଲେ ପଇସା ନେଲେ, ଭକ୍ତି ବି ନେଲେ, ଲାଭ ସିଏ ପାଇଲେ ନା? ଆଉ ଶହ ଶହ ବୈଷ୍ଣବ ଆସୁଛନ୍ତି, ଶହ ଶହ ଲୋକ ଆସୁଛନ୍ତି, ମଣ୍ଡିଆ ମାରୁଛନ୍ତି, ସେ ତାକୁ ଧୋଇଲେ ପରିଷ୍କାର କଲେ ସେ ହବ ନାହିଁ। ଆଉ ଆମେ ପାଠ ପଢିକି ଆସୁଛୁ, ଆମେ ତ ଜାଣିନୁ ଆଜ୍ଞା ଆଉ କଣ କରିକି ଆସିବୁ, ଏଇଟା କେମିତି କରିପାରିବୁ ନା? ତୁମେ କରିପାରିବୁନି, ପାଇବ ଭଗବାନ କେମିତି? ସବୁ କରିବାକୁ ପଡ଼ିବ ତୁମକୁ, ଭକ୍ତିରେ ସବୁ କିଛି କରିବାକୁ ପଡ଼ିବ, ତୁମ ଯୋଗ୍ୟତା ସାର କରିବ। କିନ୍ତୁ ତାର ଅର୍ଥ ନୁହେଁ ଯେ ତ କହିଲେ ମୁଁ ଏତିକି କରିବି ଆଉ କିଛି କରିପାରିବି, ନାଇଁ ନାଇଁ ନାଇଁ, ଇଏ ନୁହେଁ। ହରି ସେବା ସବୁ ସବୁ କରିବାକୁ, ଭଗବାନ ପାଇଁ ତୁମକୁ ସବୁ କିଛି କରିବାକୁ ପଡ଼ିବ। ତୁମେ ଭାବନି ଯେ ମୁଁ କେବଳ ଭଜନ ସାଧନ କରିଦେବି ଭଗବାନଙ୍କୁ ପାଇଯିବି, ଭଜନ ସାଧନ କରିବା ପାଇଁ ତୁମର ଯେଉଁ ବଳ ଦରକାର ମିଳିବ କୋଉଠୁ? ଆଉ ବଞ୍ଚିକି ରହ ଲାଗି, ଆଗେ ବଞ୍ଚିକି ରହିଯା, ତାପରେ ତୁମେ ଭଜନ କରିବ। ବଞ୍ଚିକି ରହିଲେ ଦେଖିବା କେମିତି ବଞ୍ଚିକି ରହିଯିବ, ମାୟା ଜଗତ ବା ମାୟାର ଏତେ ବଡ଼ ଶକ୍ତି ରହିଛି, ତୁମକୁ କଥା ଘୋଷାରେ ନେଇ ପଳେଇଯିବ। ତୋ ମନଟା ଆଜି ପାଗଳା ହେଇଗଲା, ଦୁଷ୍ଟ ହେଇଗଲେ ତ ସମ୍ଭାଳି ପାରିବ? ତୋ ମନଟା ଯଦି ଗୋଟେ ରାଗ ଆସିଗଲା ତୁମକୁ, କଣ ଲାଗୁଛି ତୁମକୁ? ସେଠି ତୋ ମନରେ ଗୋଟେ ରାଗ ଆସିଗଲା କେମିତି କଣ ଲାଗୁଛି? ମାରିବି ନା ମରିବି? ସେଇ ମନଟା ମନରେ ଆସିଛି ନା ନାହିଁ? ତାର ମନରେ କେତେ ବଡ଼ ଶକ୍ତି, ସେଇ ମନ ଯଦି ଆଜି ପାଗଳା ହେଇଗଲା ତ ସମ୍ଭାଳି ପାରିବ? ଗୋଟେ ଦିନରେ 40 ବର୍ଷରୁ 50 ବର୍ଷରୁ ଗୋଟେ ଦିନ, ଗୋଟେ ଦିନ କହିଲା ମୁଁ ତ ରହିବିନି ଆଉ, ପାଗଳ କରିଦେବ ସାଙ୍ଗେ ସାଙ୍ଗେ, କିଏ ଅଟକିକି ରଖିବ? ବହୁତ ବଡ଼ ଭଗବାନ ଗୀତାରେ କହିଦେଲେ ନା, କଣ କହିଲେ? ତସ୍ୟାଙ୍ଗ ନିଗ୍ରହ ମନ୍ୟେ ବାୟୁ ରିବ, ଅର୍ଜୁନ କହିଲେ ନା ତସ୍ୟାଙ୍ଗ ନିଗ୍ରହ ମନ୍ୟେ ବାୟୁ ରିବ ସୁଦୁଷ୍କର, ଦୁଷ୍କର କହିଲେନି ସୁଦୁଷ୍କର। ସେଇଟା ଅଟକେଇକି ତୁମେ କିଏ ଭଗବାନ କରୁଣା ନହେଲେ ତୁମେ ବଞ୍ଚିପାରିବନି। ସେବାଟା ହରିନି ସେବା ରୁଚିରମ ଶୋଭା ପାଇବ ତୁମେ, ଏଥିରେ ମାନେ ତୁମର ପ୍ରତ୍ୟକ୍ଷ ଅନୁଭବ ଆସିବ, ସବୁ ପ୍ରତ୍ୟକ୍ଷ ଅନୁଭବ ଭଗବାନଙ୍କ ସେବା ମାଧ୍ୟମରେ। ଏତେ ଶୀଘ୍ର ନାହିଁ, ତୁମର ସମର୍ପଣ ଏଇଟା କଣ୍ଟିନ୍ୟୁ ଚାଲିଥିବ, ତାପରେ ତୁମର ସମର୍ପଣ ହେଇଗଲା ପରେ ତୁମେ ଜାଣିବ କେମିତି ସବୁ ରିଭିଲ୍ ହେଉଛି, ଜ୍ଞାନ ବୁଦ୍ଧି ସ୍ଥିର ହେଉଛି, ମମତା ଭଗବାନ ପାଖରେ ବଢ଼ୁଛି, ଏଇଟା ସବୁ ତୁମର ନିଜର ହବ। ସେଥିରେ ଅଲଗା ଉପାୟ ହେଇପାରିବନି ସେବା। ଭକ୍ତିରେ ଯେଉଁ ଦୁଇଟା, ଭକ୍ତିର ସଂଜ୍ଞାଟା କ'ଣ ରହିଲା? ଭକ୍ତିଟା କେଉଁ ଶବ୍ଦରୁ ଆସିଛି? ଭକ୍ତି ଯୋଉ ଶବ୍ଦଟା କୋଉଥିରୁ ଆସିଛି? ଭଜ ଧାତୁରୁ ଆସିଛି ନା ଆଉ। ଭଜ ଧାତୁ ମାନେ କଣ? ସେବା ବା ଭଗବାନଙ୍କର ସେବା, ଭଜନ ସେବା। ମୁଁ କରିପାରିନି, ମୁଁ ଜାଣିନି, ସବୁ କରିବାକୁ ପଡ଼େ। ବୈଷ୍ଣବ ସେବା, ଆଗରୁ ଯୋଉ ବୈଷ୍ଣବ ସେବା ହଉଥିଲା କଣ, ରୋଷେଇ ଗୁଡା କେଣ ରୋଷେଇ କରିକି ବୈଷ୍ଣବ ସେବା ତ କରୁଥିଲେ, କିଏ ରୋଷେଇ କରୁଥିଲା? ବୈଷ୍ଣବ ରୋଷେଇ କରୁଥିଲେ ନା ନାହିଁ? ସେ ରୋଷେଇ କରି ସେମାନେ ଖାଇବାକୁ ଦେବେ। ପୂର୍ବରୁ ତ ଏତେ ଷ୍ଟ୍ରିକ୍ଟ ଥିଲା, ହରିଭକ୍ତି ବେଳେ ହିସାବ ଚଳୁଥିଲେ, ଯେ ଦୀକ୍ଷା ନେଇନି ତା ହାତରୁ କଣ ଖାଇବନି, ଯେ ଦୀକ୍ଷା ନେଇନି ହରି ହରି ହରିନାମ ମନ୍ତ୍ର ନେଇନି ତା ହାତରୁ ଜଳ ବି ଖିଆଯିବନି। ହରିଭକ୍ତି ହରିଭକ୍ତି ବେଳେ ସେଟା ନୀତି ହେଲା, ତା ହାତରୁ ଜଳ ବି ତୁମେ ପିଇବନି। ତାହେଲେ ପୂର୍ବରୁ ଏଇଭଳିଆ ସବୁ ଲୋକ ଷ୍ଟ୍ରିକ୍ଟ ଥିଲେ, ତାହେଲେ କରୁଥିଲା କିଏ ସେତେବେଳେ ସେମାନେ ମଠରେ? କିଏ ସବୁ ମଠରେ କରୁଥିଲେ? ସେମାନେ ସବୁ କରୁଥିଲେ, ନିଜେ କରୁଥିଲେ, ଭଗବାନଙ୍କ ସେବା କରୁଥିଲେ, ବଡ ବଡ ଉତ୍ସବ କରୁଥିଲେ, ସବୁ ନିଜେ କରୁଥିଲେ। ସେବାରେ ରୁଚିର ନା ଆଉ, ସେବାରେ ପାଉଥିଲେ ଆଉ। ଭଜନ ତୁମେ କଣ କରିବ? ତୁମର କିଛି ଭଜନ ହବନି, ଅନ୍ନତଗ୍ରସ୍ତ ଜୀବ ତୁମେ ମାୟାବତୀ ଭଜନ କଣ? ମାଳା କରୁ କରୁ ତୁମ ମନ କୁଆଡ଼େ ହଜାର ଆଡ଼େ ବୁଲୁଛି, ତୁମେ କି ତୁମର ଭଗବାନଙ୍କ ସେବା କରେ, ଯଦି ପ୍ରଭୁ କରୁଣା ଟିକେ କରିବ, ମନଟା ସ୍ଥିର ହବ, ସେ ମନ ଯୋଉ ହରେକୃଷ୍ଣ କହିବ ମନଟା ସେ କୃଷ୍ଣଙ୍କ ପାଖରେ ରହିବ। ଯେତେ ପ୍ରକାର ଯାହା କରୁନା ତୁମେ ଦେଖିବ ମନ କୁଆଡ଼େ ଯାଉଛି, ଦେଖିବ କୁଆଡ଼େ ଟିକେ ଭଜନ କର, ଦୁଇ ଘଣ୍ଟା ତୁମେ ଧାଉଛ, ଦୁଇ ଘଣ୍ଟା ସେ ଦୁଇ ଘଣ୍ଟା ଟାଣି ଟୁଣିକି ବସିକି ତୁମେ ଭଜନ କରିଦେବ, ତାପରେ ସରିବ ମାଳା ସରିବା, ତାପରେ ପିଟିଲା ମନ। ଏଇ ଯେ ଦେଖୁନ ଆମ କେଶବକୁ, ଗୋବିନ୍ଦକୁ ମୁଧା ହେଇଯାଇ ଦୌଡ଼ରେ ସେଇଠି ଘୁରୁଛନ୍ତି, ସେଇଠି 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 ଦେଖୁ ନା କି, ସେ ମରା ହେଇଛି ଛାପଡ ସେଇଠି ଘୁରୁଛି, ସେଇଠି ସେ ଘୁରୁଛି, ମନ ସେଇଆ ନା ଆଉ। ତୁ ଯେତେବେଳେ ବସିଯାଉଛୁ ତୁମେ ଜବରଦସ୍ତି ମନକୁ ଅଟକେଇ ତୁମେ ରଖିଦେଉଛୁ, ସେ ତାର ସେଇ ମହାମନ୍ତ୍ର କରିକି ସାର ସେ ତାରି ଭିତରେ ଘୁରୁଛି, କହୁଛି ହଉ ଠିକ୍ ଅଛି, କେତେ ସମୟ ଦୁଇ ଘଣ୍ଟା ତ ଘୁରେଇବ ମୋତେ, ମନକର ଜାଣୁନି କି ଦୁଇ ଘଣ୍ଟା ମୋତେ ଘୁରେଇବ, ଜବରଦସ୍ତି ବସେଇକି ମୋତେ ଦୁଇ ଘଣ୍ଟା ତାର ହରେକୃଷ୍ଣ କହିବ, କହୁ ତାପରେ ଦୁଇ ଘଣ୍ଟା ପରେ କୁଆଡ଼େ ଯିବ ଦେଖିବା। ଦୁଇ ଘଣ୍ଟା ସରିଲା ପରେ ଫିଟିଲା ମନ, ଖୋଲିଦେବ ତୁମେ, ଖୋଲିଦେଲେ ସେ କଣ ଏକବାର ଡିଆଁ ମାରିକି ଦୌଡ଼ୁଛି ଆଉ ତୁମ ତୁମ ବ୍ୟାୟା କରିଦେଉଛି, ସେଇଭଳିଆ ମନ ହଉ ସେ। ଆମର ପ୍ରଚେଷ୍ଟା ଚାଲିକି ରହିବ ମନକୁ ସଂଯମ କରିବା ପାଇଁ, କିନ୍ତୁ ବଳଟା ମିଳିବ ଭଗବାନଙ୍କ ସେବା, ଗୁରୁଙ୍କର ସେବାରେ, ଭଗବାନଙ୍କ ସେବାରେ। ଆଉ ଆଧ୍ୟାତ୍ମିକ ଶକ୍ତି ନହେଲେ ତୁମେ ତୁମକୁ କେତେବେଳେ ସେ ପରାସ୍ତ କରିଦବ ଆଉ। ସେଥିପାଇଁ ସେ ଜିନିଷଟା କହିଲେ ଆଉ, ସିନ୍ଧୁ ନଦୀ ବିଶେଷ ପାଶ୍ଚାତ୍ୟ ବିଶେଷଣ ପୁଂସ ଆର୍ଷମ ଆଚା କାମାକ୍ତ କାମବାସନା ଯୁକ୍ତ ଇତି ଶୋଷନ ଶୋଷନ ଅମି ସାମ୍ୟମ ଗୁଣେ ବିଯୁକ୍ତ ଯୁଜ୍ୟତେ ଇତି ସରିତ ସଙ୍ଗତ ସାମ୍ୟତି ଇତି ଗେ। ଆଚ୍ଛା, ସରିତ ବି ସଙ୍ଗତ ସିନ୍ଧୁ, ସିନ୍ଧୁ ନଦୀ କୋଉଠି ଅଛି? ସିନ୍ଧୁ ନଦୀ ହଁ, ପାକିସ୍ତାନ ଇଣ୍ଡିଆ ବର୍ଡର୍ରେ ସେ ଯେଉଁ ସିନ୍ଧୁ ନଦୀଟା ଅଛି ନା, ସିନ୍ଧୁ ନଦୀଟା ତାର ଉଦାହରଣ ଦେଇ କହୁଛନ୍ତି ଯେ ସିନ୍ଧୁ ନଦୀରେ ଯଦି ଉତ୍ତାଳ ତରଙ୍ଗ ଆସୁଛି, ପବନ ଆସୁଛି, ପବନ କ'ଣ ସେ ଜଳ କୁଆଡ଼େ ନେଇଯାଉଛି? ନଦୀରେ ଯୋଉ ଜଳଟା ବହିକି ଯାଉଛି କୁଆଡେ ଯାଉଛି? ସବୁ ସମୁଦ୍ର ଆଡକୁ ଯାଉଛି ନା। ଏଠି ଲେଖିଲେ ଆଉ, ସରିତ ବି ସଙ୍ଗତ ସିନ୍ଧୁ ଚକ୍ଷୋଭ ଶୋଷଣ ନା, ଏଠି ସରିତ ବି ନଦୀ ସହିତ, ନଦୀ ସହିତ ସିନ୍ଧୁ ସବୁ ମିଳିତ ହଉଛି, ନଦୀ ମାନେ ଯାଇକି ସିନ୍ଧୁ ନଦୀରେ ସିନ୍ଧୁରେ ମିଳିତ ହଉଛନ୍ତି। ସିନ୍ଧୁ ନଦୀଟା ବହୁତ ଗଭୀର, ବହୁତ ପ୍ରଖର ଜଳ, ବହୁତ ଜଳ ସିନ୍ଧୁ ନଦୀ, ସିନ୍ଧୁ ନଦୀର ଉପତ୍ୟକାଟା ବହୁତ ଉର୍ବର। ଆଉ ସେଠି ସେ କହୁଛନ୍ତି ନଦୀମାନେ ଯେତେବେଳେ ବର୍ଷା କାଳରେ ବର୍ଷା ହେଲେ ନଦୀମାନେ ତୁମେ ଦେଖିଲେ ବର୍ଷା ସିଜନ ଦେଖିବ, ସେ ନଦୀ ସବୁ ନଦୀ ଯାଉଥିବ, ତା ଦେହରେ ପବନ ଯୋଉ ପବନ ଝଟ ହଉଥିବ, ପାଣିଟାକୁ କେମିତି ନଉଥିବ ଦେଖିନି ତୁମେ? ଏଠି ବର୍ଷା ହେଲାବେଳେ ନଦୀ ବିଲରେ ପାଣି ହେଇଯାଉଛି, ପବନ ଦଉଛି, ଠେଲି 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 ନଉଛି ନା। ବର୍ଷା ସମୟରେ ଇତର ନଦୀମାନେ ବାୟୁ ଦ୍ୱାରା ପ୍ରେରିତ ହେଇକି ସେ ଜଳ ଯାଇକି ଯେମିତି ସିନ୍ଧୁ ନଦୀରେ ମିଶୁଛି, ଠିକ ସେଇଭଳି ସେ କହୁଛନ୍ତି ଅପକ୍ୟ ଯୋଗୀ ତାର ଚିତ୍ତ ଯଦି ବିଷୟ ସାଙ୍ଗରେ ସଂସର୍ଗ ହେଇଗଲା, ଅପକ୍ୟ ଯୋଗୀ ତିତ କାମାକ୍ତମ ଗୁଣ ଯୋଗ ଯଥା, ଯୋଗୀଟା ଅପକ୍ୟ ଯୋଗୀ ତା ଅନ୍ତରରେ କାମନାଟା ସବୁବେଳେ ଆସୁଛି, କାମ ଆସୁଛି, କାମଟା କୋଉଠି ଲାଗୁଛି? ସେ କହିଲେ ଗୁଣଯୁତ ଅପକ୍ୟ ଯୋଗୀ ଯୋଗପତେ ଅଦୃଢ଼ସ୍ଥିତସ୍ୟ ଗୁଣସଙ୍ଗସି ଅତଏବ ଚିତ୍ତମିବଂ କ୍ଷୁବ୍ଧ ବଭୂବ କାମାକ୍ତ ଚିତ୍ତମ୍। କାମାକ୍ତ ତା ସବୁବେଳେ ତା ଚିତ୍ତରେ କାମ ବାସନାଟା ଆସୁଛି, ଅପକ ଯୋଗୀଟା ପକ ହେଇନି। ପବନଟା କଣ କରୁଛି, ପବନଟା ନଦୀ ଜଳକୁ କ୍ଷୁଭୂତ କରି ନେଇକି ସିନ୍ଧୁରେ ସିନ୍ଧୁ ନଦୀରେ ପକେଇ ଦଉଛି। ସେଟା ଗୁଣ ଗୁଡା କଣ କରୁଛି, ଏଠି ସେ ଲେଖିଲେ ଅପକ ଯୋଗୀର ସେ ଅଦୃଢ଼, ତା ଦୃଢ଼ତା ନାହିଁ, ଗୁଣ ସଂଘର୍ଷରେ ଆସିକି ତା ଚିତ୍ତରେ କାମ ଗୁଡାକ ତିଆରି ହଉଛି। ତାକୁ କଣ କରିବ, ନେଇକି ଫୋପାଡ଼ି ଦବ। ଏଠି ସେ ଲେଖିଲେ ସମୁଦ୍ରରେ ସିନ୍ଧୁ ଶବ୍ଦକୁ ଏଠି ଲେଖିଛନ୍ତି ସମୁଦ୍ର, ଚକ୍ରପଦ ଲେଖିଲେ ସିନ୍ଧୁ ନଦୀ ବିଶେଷ, ପଶ୍ଚିମ ଦେଶୀୟ ନଦୀ ବିଶେଷ। ସିନ୍ଧୁ ଅର୍ଥ ଦୁଇଟା ଅର୍ଥ, ଯୋଉ ଅର୍ଥ ବୁଝିବ ତୁମେ, ନଦୀମାନେ ସମୁଦ୍ର ଯାଇକି ମିଶିଲେ ଯେଭଳି, ବା ସିନ୍ଧୁ ନଦୀରେ ଇତର ନଦୀମାନେ ବାୟୁ ଦ୍ୱାରା ପ୍ରେରିତ ହେଇକି ନଦୀମାନେ ମିଶିଲେ ଯେଭଳି, ବାୟୁ ଦ୍ୱାରା ପ୍ରେରିତ ହେଇକି ଜଳ ଗୁଡ଼ିକ ଯେମିତି ଯାଇକି ସମୁଦ୍ରରେ ମିଶୁଛନ୍ତି, ନଦୀର ଜଳ ବା ସିନ୍ଧୁ ନଦୀରେ ମିଶୁଛନ୍ତି, ସେଭଳି ଅପକ୍ୱ ଯୋଗୀର ଚିତ ଗୁଣ ସଂସର୍ଗରେ ଲାଗିକି କଣ ହଉଛି, ସବୁବେଳେ କାମରେ ଲାଗୁଛି। ଆମର ଏଟା ସବୁବେଳେ ଏଇଟା ଜୀବନ ତୁମେ ସ୍ୱର ଧାରଣ କରୁଛ ମାନେ କାମ ଗୁଡାକ ରହିଛି। ଆଉ କଣ, ଏଇ ଯୋଉ ଭକ୍ତି ଯୁଗରେ ଆମେ ଆସିଛେ, ଯୋଉ ସାଧୁ ବନୁଛେ, ସାଧୁ ବନିବାର ଅର୍ଥଟା କଣ, ଜୀବନରେ ସ୍ୱରଟା ମିଳିଛି କୋଉଥିପାଇଁ ମିଳିଛି, ଯୋଉ ଯେତେ ଜୀବ ତୁମେ ଦେଖୁଛ, କିଏ ଗୋଟେ ଜିଆଟେ କଣ ପିମ୍ପୁଡ଼ି, ଯେତେ ପ୍ରକାର ସ୍ୱର ଧରିଛନ୍ତି, କାହିଁକି ଧରିଛନ୍ତି ସ୍ୱର, ତାଙ୍କର ସେ ସେଇ କାମନା ଗୁଡାକ ରହିଛି। କିନ୍ତୁ ଅଲଗା ଜୀବ ଆଉ ମନୁଷ୍ୟ ଭିତରେ ଦେଖିଲା ପାର୍ଥକ୍ୟ, ଅଲଗା ଜୀବ ମାନଙ୍କର ଯୋଉ କାମନା ଗୁଡାକ ରହିଛି, ତାଙ୍କର କାମନା ଗୁଡାକ ସବୁ ପ୍ରକୃତି ଦ୍ୱାରା ସଂଜାତ, ଓଭର ଏଜିଟେଟେଡ ସେମାନେ ନୁହନ୍ତି। ମଣିଷଟା ତାର ଭାରି ଖତରନାକ ତା ସ୍ଥିତିଟା, ସିଂହ କଣ ଖାଉଛି, ବାଘ କଣ ଖାଉଛି, କୁକୁର କଣ ଖାଉଛି, ଦେଖ ସେ ଆମିଷ ମାଂସ ସବୁ ଖାଉଛ ନା ନା, ଦେଖ ତୁମେ ସେମାନଙ୍କର କାମ ବାସନା କେତେବେଳେ ବର୍ଷକୁ ଥରେ ଆସେ ବାସ। ମଣିଷର ଯୋଉ ଅନ୍ତରରେ କାମଚିତ କାମ ରହିଛି, କ୍ଷୁଭିତ ରହୁଛି, ସେ କାମଟାକୁ ତୁମେ ଯେତେବେଳେ ସଂଯମ ନ କରିପାରିବ, ସେ ତୁମକୁ ସବୁବେଳେ କଣ କଲେ ଉଦ୍ବେଳିତ କରିବ। ଅପକ ଯୋଗୀ ନା, ତାକୁ କେତେବେଳେ ଯୋଗ ପଥର ତାକୁ ଆଗକୁ ଛାଡ଼ିବାକୁ ଦବନି, ତୁମେ ସବୁବେଳେ ଗୋଟେ ବାଧା ସୃଷ୍ଟି କରିବ। ତୁମେ ଟିକେ ଟିକେ ବାଟ ଆଗେଇ ଥିବ, ପୁଣି ପଡ଼ିଲ, ପୁଣି ଟିକେ ଆଗେଇ ଥିବ, ପୁଣି ମନ ଭାଙ୍ଗିଦବ। ଭଗବାନ କଣ କହିଲେ, କାମ ଏସ କ୍ରୋଧ ଏସ ରଜତ ଗୁଣ ସମୁଦ୍ଭବ ମହାସନା ମହାପାତ୍ମା ବିଦ୍ୟେ ନାମୀ ବୈରିଣୀ। ଏ ତୋର ଶତ୍ରୁ ଅର୍ଜୁନ କିଏ କଣ କହିଲେ, କାମ ଏସ ଏସ କାମ ଏସ କ୍ରୋଧ, ସେଇ କାମ ସେଇ କ୍ରୋଧ କେଉଁଠୁ ଆସୁଛି ନା, ରଜତ ଗୁଣ ସମୁଦ୍ଭବ, ରଜଗୁଣରେ ତୁମେ ଯୁକ୍ତ ହେଇଯିବ, ସେଟା ତ ବଢି ବଢିକା ଚାଲିଲା, ଖାଇବା ପିଇବା ଶୋଇବା ସବୁ ରଜଗୁଣ ରହିଲା, ଆଉ ଭଲ ଖାଇବା ଭଲ ଇଏ ରହିବା, ଆରେ ତୁମ ରଜଗୁଣ ରହିଲା, ଆଉ ତୁମ ରଜଗୁଣ ଗୁଡା ସବୁବେଳେ ଦେହ ରହିବ, ଆରେ ରହିଲା ମାନେ ତୁମର ତ ମନ ଭିତରେ ସେ ବାସନା ଗୁଡା ରହିବ। ଆଉ ସର୍ଫେସ ଆର୍ଟିଫିସିଆଲ କରି ତୁମେ କେବେ କାମକୁ, ଗୁଣ ଦ୍ୱାରା ଯେତେବେଳେ ଗୁଣ ଗୁଡା ଶୋଧିତ ହେଇ ସତ୍ୟଗୁଣ ହେଇଯିବ, ସତ୍ୟଗୁଣ ଯେତେବେଳେ ଶୁଦ୍ଧ ସତ୍ୟରୁ ଲାଗିବ, ଆଉ ଗୁରୁ କୃଷ୍ଣଙ୍କର କୃପା ହବ, କାରଣ ସେ କାମଟାକୁ ଜୟ କରିପାରିଲେ ତ ତୁମେ ଈଶ୍ୱରର ବନ୍ଧନ ରକ୍ଷା ପାଇବ ନା। ମୃତ୍ୟୁ ପୂର୍ବରୁ ତୁମର ଯଦି କାମନା ଗୁଡା ରହିଲା, ସେ ତ ଗୋଟେ ଏମିତିକା ରୋଗ, ଭୋଗିଲେ ବି କାମ ଯିବନି, ନ ଭୋଗିଲେ ବି କାମ ରହିଲା। ଯିଏ ବିବାହ ହେଇଛି ତାକୁ ପଚାର ନା, ତାଙ୍କ ମନ ସନ୍ତୁଷ୍ଟ ହେଇଗଲାଣି କଣ, ସେ କେବେ ସେ ବିବାହ ହେଇଗଲେ ସେଟା ଭୋଗିଦେଲେ ତାଙ୍କର ସେ ଇମ୍ପ୍ରେସନ୍ସଟା ମନ ଭିତରେ ରହିଲା। ଯୋଉ ଝିଅକୁ ଦେଖିବେ, ଯୋଉ ସ୍ତ୍ରୀକୁ ଦେଖିବେ, ନାରୀକୁ ଦେଖିବେ, ସେ ନାରୀର ତାର ସ୍ତ୍ରୀ କଥା ମନେ ପଡ଼ିବ, ଏଟା ବୋକାମି ବୁଦ୍ଧି, ଏଟା ମନର ବିକାର ନା, କାମଟା ଗୋଟେ ମନର ମନର ଏଟା ଗୋଟେ ଇଏ ଏମିତି ଭାବନା, ବିବାହ ଯିଏ ହେଇଯାଇଛି ତାର ମନଟା ସଂଯମ ହେଇଯାଇଛି ନାହିଁ, ସେମିତି କିଛି ନାହିଁ। ଭକ୍ତି ତୁମେ ଶୁଦ୍ଧ ଭକ୍ତି ଲାଭ ନ କରିପାରିଲେ କେହି ବି କାମକୁ ଜୟ କରିପାରିବନି, ସେ ଯୋଗୀ ବାବାଜୀ ହଉ କି ଗୁରୁ ହଉ। ରଜଗୁଣରେ ଏଟା ଆସୁଛି ନା, ମାନସିକ ବିକାର ଜିନିଷଟା ନା, ସେ ତାର ସ୍ତ୍ରୀ ସହିତ ସମ୍ପର୍କ ଦେଲା ପରେ ସେ ଭାବୁଛି ମୋ ସ୍ତ୍ରୀ ଭଲ ନୁହେଁ, ସେ ସ୍ତ୍ରୀଟା ଭଲ, ତାର ମନଟା ପୁଣି ସେଠି ପଳେଇବ, ତା ମାନସିକ ଜିନିଷ, ମନଟା ତ ମନଟା ପାଗଳ, ମନର ତାର କାମ, ତାର କାମର କାମଟା ତାକୁ ଧରି ନେଇଛି, ଏଇଟା ଗୋଟେ ମାନସିକ ବିକାର, ଗୋଟେ ଆଡିକ୍ସନ, ଗୋଟେ କାମ ଏସ କ୍ରୋଧ ଏସ। ଅର୍ଜୁନ ପଚାରିଲା କୋଉଠି ଆସୁଛି, ରଜତ ଗୁଣ ସମୁଦ୍ର, ରଜ ଗୁଣରୁ ଆସୁଛି।
କିନ୍ତୁ ଜଣେ ଭକ୍ତ ସବୁବେଳେ କଣ ଚେଷ୍ଟା କରେ, ମୁଁ ସତ୍ୱଗୁଣରେ କେମିତି ରହିବି, ମଙ୍ଗଳଟି କାହିଁ ତୁମେ ଉଠୁଛ, ଏଇଟା ସବୁ ତମ ଗୁଣ, ସବୁବେଳେ ଉଠି ପଡ଼ିବ, ନିଦ ଲାଗିବା, ଖଟା ଖାଇବା, ଏ ଯୋଉ ଭଗବାନ ଗୁଣ ଗୁଡା ସବୁ ଲେଖିଲେନି, ଗୁଣ ଗୁଡାକ ସବୁ ଗୁଣତର ବି ହଉ, ଯୋଉଟା ପଡୁନା କୋଉଟା କୋଉଟା ରଜ ଗୁଣ, କୋଉଟା ତମ ଗୁଣ, ଗୋଟେ ସତ୍ୱଗୁଣ ଭଗବାନ ସବୁ ସବୁ ଗୋଟେ ଗୋଟେ ଦେଖାଇବା, ଆହାର କତୁରୁ ଆରମ୍ଭ କରିକି ଦାନ କତୁରୁ ଆରମ୍ଭ କରିକି କର୍ମ କତୁରୁ ଆରମ୍ଭ କରି ସବୁ କହିଦେଲେ। ଆଉ ସେଟା ଗୁଣର ପ୍ରକ୍ରିୟା ଗୁଡା, ତୁମେ ଗୁଣ ଗୁଡାକ ସୁଧାର କରିବ ଯଦି ଚେଷ୍ଟା ନ କରିବ, ସିଏ ତୁମକୁ ମାଡ଼ି ବସି ଧରିଲେ। ଗୁଣଟା କଣ, ସେ ତୁମକୁ ସବୁବେଳେ ତୁମକୁ ଚାହୁଁଛୁ, ତିନି ଗୁଣ ଭିତରେ କଣ ଚାଲିଛି, ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଜଣେ କହୁଛି ମୁଁ ଏଇ ଲୋକଟା ପାଖରେ ରହିବି ସବୁବେଳେ, ସତଗୁଣ କହୁଛି ମୁଁ ଏହା ପାଖରେ ରହିବି, ରଜଗୁଣ କହୁଛି ତୁ କଣ ତା ପାଖରେ ରହିବୁ, ମୁଁ ରହିବି। ତିନି ଗୁଣଙ୍କ ଭିତରେ ସବୁ ଲଢେଇ ଲାଗିଛି, ସିଏ ଗୋଟେ ଜୀବକୁ କଣ କରିବା ପାଇଁ, କ୍ୟାପଚର କରିବା ପାଇଁ, ଅକ୍ତିଆର କରିବା ପାଇଁ। ସବୁ ଜିନିଷ ଏ ଜଗତରେ ରହିଛି, ସତଗୁଣ ଜିନିଷ ରହିଛି, ରଜଗୁଣ ଜିନିଷ ରହିଛି, ତମ ଗୁଣ ଜିନିଷ ରହିଛି। ତୁମେ ଯୋଉ ଗୁଣକୁ ନେଇକି ବଞ୍ଚିଲ, ତୁମ ଭିତରେ ସେଇ ଭାବନାଟା ଆଇଲା, ରଜଗୁଣଟା ଅଧିକା ହେଇକି ରହିଲା, ସବୁବେଳେ କାମଚିତ ରହିବ, ରଜଗୁଣ ତମ ଗୁଣ ରହିଲେ କାମ କରୁଥିବ ସବୁବେଳେ ରହିବ। ସେଥିପାଇଁ ଏଇ ଯୋଉ ସାଧାରଣ ଭଜନ ଗୁଡା ସବୁ ଆମେ ସ୍ଲୋ କର, ଯେତେବେଳେ ସାଧାରଣ ଭଜନ ଏଗୁଡ଼ା ସବୁ କରାଯାଉଛି, ସେଥିପାଇଁ ତାକୁ ପୁଣି ଗୁଣ ସଙ୍ଗ ଭିତରେ ଦେଖିବାକୁ ପଡୁଛି। ତୁମେ ରଜଗୁଣ ରହିଲେ ତୁମ ଭଜନଟା କଣ, ତୁମେ ଯେତେ ଜପ କରୁଛ ସେଟା କଣ, କେଉଁ ଭଜନ ଆସିଲା, ତୁମ ଗୁଣଟା ରଜଗୁଣ ରହୁଛି, ସେଟା କୋଉ ରଜଗୁଣର ଭଜନ ହେଇଗଲା। ତୁମେ ତମ ଗୁଣରେ ରହୁଛ, ତୁମେ ଷୋଳମାଳା ଜପ କରୁଛ, ତୁମ ଭଜନଟା କଣ ହେଇଗଲା, ତମ ଗୁଣ ଭଜନ ହେଲା। ଆଉ ଗୁଣଟା ରହିଲା ଗୁଣ ହିସାବରେ ତମ ଭଜନ, ତ ତମ ଗୁଣ ଭକ୍ତି କରୁଛ, ରଜଗୁଣ ଭକ୍ତି କରୁଛ, ସେ ସତଗୁଣ ରହିଲା, ସେ ସାତ୍ତ୍ୱିକ ଭକ୍ତି କରୁଛ। କିନ୍ତୁ ଭକ୍ତି କଣ, ଭକ୍ତି ନିର୍ଗୁଣ, ଆମେ ସେଠିକି ଯିବାକୁ ପଡିବ। ସେଥିପାଇଁ ଏଇଟା ସବୁ ଗୁଣର ମାର୍ଜନ ହୁଏ, କୋଉଠି ଭଗବାନଙ୍କ ସେବା କଲା ପରେ ଗୁଣଟା, ଅର୍ଜୁନଙ୍କର କେଉଁ ଗୁଣ ଥିଲା, ରଜଗୁଣ, ଭଗବାନଙ୍କ ତୁ ମୋ ପାଇଁ କାମ କଲା ପରେ ତୋ ଗୁଣଟା ଉପରକୁ ଯିବ, ତା ଭିତରେ ସୁଖ ଦୁଃଖ ଯା ଆସୁଛି ସେଟାକୁ ସହିବାକୁ ପଡିବ। ତୁମେ ଅଟୋମେଟିକ ଭାବନି କିଛି, ଏ ଯୋଉ ଲେଖିଲେ ନା ଅପକ ଯୋଗୀର କାମ କାମ ଚିତ୍ତଟା, ଚିତ୍ତଟା ଗୁଣ ସଙ୍ଗରେ ଆସିଲା ପରେ ଯେମିତି ତାର କାମ ହୃଦୟ ଉଦ୍ରେକ ହୁଏ, ସେଭଳି ନଦୀ ମାନେ ବାୟୁ ଦ୍ୱାରା କ୍ଷୋଭିତ ହୋଇକି ସିନ୍ଧୁରେ ପ୍ରବେଶ କରୁଛନ୍ତି, ସେଭଳି ଗୁଣ ଦ୍ୱାରା କ୍ଷୋଭିତ ହୋଇକି ଚିତ୍ତ କେନ୍ଦ୍ର ତା ମନ ଭିତରେ କାମନା ଗୁଡାକ ଆସୁଛି। ଗୋଟେ ଆଗ ସବୁ କିଛି ନଥିଲା ନା, ଆଗରୁ ଆମ ସବୁ ଆମେ ଯେତେବେଳେ ସବୁ ପାଠ ପଢୁଥିଲୁ ଭଲ ମନ୍ଦ କରୁଥିଲୁ, ଏଇଟା ସବୁ କିଛି କୋଉ ଝିଅ ସାଙ୍ଗରେ କଥା ଆଶା କରିବା ଭଲ ମନ୍ଦ କରିବା, ଏଇଟା ଲୋଫର ବୋଲି କୁହନ୍ତି, ଆମ ଛୁଆ ଗୋଟେ ଲୋଫର ଗୋଟେ ଶବ୍ଦ ଶୁଣିଥିଲେ, ଲୋଫରଟା ଆଉ ଓଡ଼ିଆରେ କହିବେ ଲୋଫଡ଼ାଟା, କୌଣସି ଝିଅ ସାଙ୍ଗରେ କଥାବାର୍ତ୍ତା କରିବା ଭଲ ମନ୍ଦ କରିବା ସେଟା ସବୁ କିଛି ନଥିଲା। କଲେଜ ପଢ଼, ଯାହା ବି ପଢ଼, ସେସବୁ ବହୁତ ଷ୍ଟ୍ରିକ୍ଟ ଥିଲା ସେତେବେଳେ ଲାଇଫ, ସେତେବେଳେ ଏଇ ମୋବାଇଲ ନଥିଲା, ସେଟା କିଛି ନଥିଲା ନା। ଆଉ ବର୍ତ୍ତମାନ ଟିଭି, ହେତେ ଟିଭି ଆସିଲେ ଲୋକ କ'ଣ କହିଲେ, ଟିଭି ଯେତେବେଳେ ଆସିଲେ ଲୋକ କ'ଣ କହିଲେ, ଲୋକ ସବୁ ଖରାପ ହେଇଗଲେ, ଯିବ ଟିଭି ଦେଖି ଲୋକ କହୁଥିଲେ ନା। ବର୍ତ୍ତମାନ ଗୋଟେ ଟିଭି ଥିଲା ଗୋଟେ ଘରେ, ବର୍ତ୍ତମାନ ସବୁ ଗୋଟେ ହାତରେ, ସମସ୍ତଙ୍କ ହାତରେ ଗୋଟେ ଟିଭି, ପୁରା ସଂସାର ସବୁବେଳେ କାମଚିତ୍ର, ଝିଅ ଗୁଡାକ ଦେଖିବେ ଫେସବୁକ୍ରେ, ଏ ଜିନିଷ ଦେଖିବେ, ତୁମେ କ'ଣ ସବୁବେଳେ ଗୁଣ ରହିଲେ, ତୁମର ରଜଗୁଣ ରହିଲା, ଆହାର ରଜଗୁଣ ଆହାର, ସବୁବେଳେ ତେଲ ମସଲା ଏଗୁଡ଼ା ଖାଇବ ସବୁବେଳେ, ଆହାର ପୁଣି ସଂଯମତା ରହିବନି, ତୁମର ଗୁଣର କ'ଣ ହବ, ତୁମ ଶରୀର କାମ ଗୁଡ଼ା ବଢିବ, ତୁମେ କଣ୍ଟ୍ରୋଲ କରିପାରିବନି, ଗୁଣଟା ସବୁ ବଢିବ, ଯୋଉ ଗୁଣ ରହିଲେ ସେ ଗୁଣଗୁଡ଼ା ସବୁ ବଢି ବଢିକା ଚାଲିବ। ଏତେ ଗୁଡାକ ରୁଲ୍ସ ଆଣ୍ଡ ରେଗୁଲେସନ ଭକ୍ତି ଜୋର କାହିଁ ରଖା, କେବଳ ଗୁଣଟାକୁ ହିଁ ଶୋଧନ କାହିଁ, ତୁମେ ସବୁବେଳେ ଜଗିବାକୁ ପଡିବ, ମୋ ଗୁଣଟା କ'ଣ, ଅଧିକା ଶୋଇଲେ ଏତିବାର ନିଦ୍ରା, ଦିନରେ ଜଣେ ଅଧିକା ଶୋଇଲା ତାର କ'ଣ ହବ, ଆଉ ତମ ଗୁଣ ବଢ଼ିଲା ଶୈଳ ବଢିବ, ତା ତମ ଗୁଣଟା ରାଗି ହବ, ଏହା ହବ, ତାହା ହବ, ଦିବାର ହବ, ଅଧିକା ଶୋଇଲା, ପ୍ରାତର ଶୋଇଲା, ପ୍ରାତର ଶୋଇଲା ମାନେ କାମାସକ୍ତ ପୁରୁଷ ହବ, ବହୁରିଜି ଶୋଇଲା, ସେ ଉଠାଉଛି ନା, ତମ ଗୁଣଟା ତାର ବଢିବ, ତାକୁ ଉଠାଉଛି, ଉଠ 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 ଉଠା ମଙ୍ଗଳ ଦାସ, ଏସବୁ ଗୁଣ ସହିତ ଯୁକ୍ତ ହେଇକି ରହିଛି ନା। ଆଉ ଆମେ ଗୁଣର ପାରକୁ ନ ଯାଇପାରିବା, ଅପକ ଯୁଗରେ ଯେମିତି ଚିତ୍ତ ଗୁଡାକ ଗୁଣ ଦ୍ୱାରା କ୍ଷୋଭିତ ହେଇକି ତା ଅନ୍ତରରେ କାମ ଉଦ୍ବେଳିତ କରୁଛି, ବର୍ଷା ଋତୁରେ ବର୍ଷା ଜଳରେ ପବନ ଦ୍ୱାରା କ୍ଷୋଭିତ ହେଇକି ନଦୀର ଜଳ ଯାଇକି ସିନ୍ଧୁରେ ବସୁଛି, ତତିକ ଅର୍ଥ କହିଲେ। ଆରେ ଯୋଗ୍ୟ ହବାକୁ ଆମେ ଆସିଛେ ନା, ଆଉ ଭକ୍ତ କ'ଣ ଗୋଟେ ଯୋଗୀ, ସେ ଯୁକ୍ତ ହବା ପାଇଁ ସବୁବେଳେ ଚାହିଁବ, ଭଗବାନ ସହିତ ଯୁକ୍ତ ହେବା ପାଇଁ ଚାହିଁବେ, ସେ ଦେଖି ମୋର କୋଉଟା ବାଧା ହଉଛି, ତୁମ ଘର ତୁମ ରାସ୍ତାରେ ତୁମେ ଖୋଜିବ ନା, ଆଉ ତୁମ ବାଟଟାକୁ ତୁମେ ତୁମେ ବାଛିବ, ମୋର କୋଉଟା ଅସୁବିଧା ହଉଛି, ମୋର କ'ଣ ହେଲାବେଳକୁ ମୋ ମନ ବିଚଳିତ ହଉଛି, ତୁମକୁ ନିଜେ ଏକ୍ସପିରିଏନ୍ସ କରିବାକୁ ପଡ଼ିବ, ତୁମକୁ କହିବନି, ଏତିକି ଖାଅ, ଏତିକି ପିଅ, ଏତିକି ଶୁଅ, ଦେଖିଲେ କି ଆଜିକାଲି ମଧ୍ୟମନ୍ତ୍ରୀ ରହିବେନି, ତୁମେ କଣ ସେ ଯୋଉ କଣ ଦାନା ହଜକିନା ରାମ ରାମ ନେଇ କଣ ଦାନା ଟିକା ଅଛନ୍ତି ଗୋବିନ୍ଦ ଚନ୍ଦ୍ର, ତା ଭଳିଆ କଣ ତୁମେ ଲୁଣ ପକେଇ ଲୁଣ ମାଗିଲା ବୋଲି ମା କହିଲେ ତୁ କି ବାବେ ଝିବୁରେ ତୁ ଲୁଣ ଖାଇ, ଲୁଣ କଣ ତା ଗୁରୁକୁ କହିଲା ହାଡ଼ିପାକୁ କହିଲା, ତାହେଲେ ଆଜ୍ଞା ମୁଁ ପଠେଇଥିଲି ତ ଆପଣଙ୍କୁ ବାବାଜୀ କରିବା ନେଇକି ସାଧୁ କରିବା ପାଇଁ କଣ ଲୁଣ ମାଗିଲାଣି ଆଜ୍ଞା, କି କଣ ତାକୁ ଭଜନ ଶିଖେଇଛ, କଣ ତାଙ୍କୁ ଭଜନ ଶିଖେଇଛ, ଗୁଣ ସଙ୍ଗରୁ ଆମେ ରକ୍ଷା ପାଇବା ନା, ଆଉ ସବୁବେଳେ ଲାଳସା ରହିଲେ ତ ତୁମର ଭୋଜନ ଲାଳସା ରହିଲେ, ଭୋଗ ଲାଳସା ରହିଲେ ଭଲ ଖାଇବି ଭଲ ପିନ୍ଧିବି ଭଲ ରହିବି ତୁମେ କଣ ଭୋଜନ କରିବ, ଆଉ ମହାପ୍ରଭୁ ଟୋଟାଲ ମନା କରିଦେଲେ, ଯାହାର ଜୁହା ଲାଳସା ରହିଛି କେବେ କୃଷ୍ଣ ପାଇପାରିବେନି, ଯାହା ଯେତେବେଳେ ମିଳୁଛି ବାସ ଭୋଜନ କରିଦେବ, ଭଲ ମିଳିଲେ ଭଲ ଖରାପ ମିଳିଲେ ଖରାପ, ଜୁହାର ଲାଳସା ଯେ ଇତି ଉତି ଥାଏ ଶିଷ୍ଣ ଦର ପରାୟଣ କୃଷ୍ଣ ନାଇଁ ପାଏ, କୃଷ୍ଣ ନିଜେ କହୁଛନ୍ତି କଥା ଆଉ କିଏ କହିବ, ଶିଷ୍ଣ ଉଦର ପରାଣ ହେଇଗଲେ ଆଉ ତୁମେ ପାଇବନି କୃଷ୍ଣ, ଯିବାର ଲାଲସ୍ୟ ଇତିବୃତ୍ତି ଥାଏ, ଏଠି ଗଲେ ଭଲ ଖାଇବାକୁ ମିଳିବ, ଏଠି ଗଲେ ଭଲ ଖାଇବାକୁ ମିଳିବ, ଏଇଆ ନା ଆଉ ଫିଷ୍ଟ ହେଲା ଦୌଡ଼ 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 ଫିଷ୍ଟ ହେଲା, କଣ ତୁମେ ଭଗବାନ ପ୍ରଭୁଙ୍କ ଭଜନଟା କୋଉଠି ତୁମେ ଦେଖ, ମହାପ୍ରଭୁ କଣ ଏଇଟା କହିଲେ ବ୍ରହ୍ମଚାରୀ ପାଇଁ କହିଲେ, କାହା ପାଇଁ କହିଲେ, ସମସ୍ତଙ୍କ ପାଇଁ କହିଲେ, ଜୁହାର ଲାଲସ୍ୟ ଯେ ଇତିବୃତ୍ତି ଥାଏ ସବୁବେଳେ ଜୁହାର ଲାଳସଟା ସବୁବେଳେ ଦେଖୁଛ, ସବୁବେଳେ ଜୁହାର ଲାଳସା, ଶିଷ୍ଣ ଉଦର ପରାୟଣ ସେ ଶିଷ୍ଣ ଉଦର ପରାୟଣ ହେଇଯିବ, କୃଷ୍ଣ ନାହିଁ ପାଏ, କୃଷ୍ଣ ପାଇପାରିବେନି, ଷ୍ଟ୍ରିକ୍ଟ ମହାପ୍ରଭୁ ମନା କରିଦେଲେ, ତୁମକୁ ସଂଯମ କରିବାକୁ ପଡିବ, ସେଟା ତୁମକୁ ସାଧନ କରିବାକୁ ପଡିବ, ସେଟାକୁ ତୁମେ ଭଜନ କଲେ ପ୍ରାର୍ଥନା କଲେ ତୁମକୁ ସେ ବୁଦ୍ଧି ଆସିବ, ନହେଲେ ତୁମେ ଏ ଗୁଣ ସଙ୍ଗକୁ କାଟିବାଟା ବହୁତ କଷ୍ଟ, ଗୁଣ ଦ୍ଵାରା ତୁମ ଚିତ୍ରଟା କ୍ଷୋଭିତ ହବ, କ୍ଷୋଭିତ ଗଲା ଆଉ ସବୁବେଳେ ଆଉ ସବୁବେଳେ ମନ ଇତସ୍ତତ ଭାଗ୍ୟ ଭଗବାନ କଣ ଡାକିବ କଣ ତୁମେ, ଗିରୟୋ ବର୍ଷାଧାର ବି ହନ୍ୟମାନ ନବି ବ୍ୟଥୁ ଅବିଭୂୟ ମନା ବେସନେ ଯଥା ଦୁଃଖ ଚେତସ, ଏଇଟା କଣ କି ଆଚାର୍ଯ୍ୟ ମାନଙ୍କର କଣ ଗୁରୁଦେବ କୁହନ୍ତି ସେଟା କଣ, ଗୁରୁ ଭୋଗୀ ଗୁରୁଙ୍କୁ ଭୋଗ ଦର୍ଶନ କଲେ, କଣ ସାଧୁଗୁରୁ ଆସିଛନ୍ତି ଭଲ ମଠ କରିଦେଇଛନ୍ତି ଖାଇବା ପିଇବା ସବୁ ଭଲ ମିଳୁଛି, ଆମେ ଯିବା ସେଠି ଭଲରେ ଖାଇ ପିଇକି ରହିବା, ଭଲରେ ଖାଇ ପିଇକି ରହିବା ଆଉ କଣ, ଆଉ ଏ ସଂସାର କଲେ ବହୁତ ଖଟିବାକୁ ପଡିବ, ବହୁତ ପରିଶ୍ରମ କରିବାକୁ ପଡିବ, ସେ ଭାବନ୍ତି କଣ ସାଧୁଗୁରୁ ମାନେ ଆମ ଭୋଗର ସାମଗ୍ରୀକୁ ସବୁ ଯୋଗେଇବେ, ପ୍ରଭୁପାତ କହିଛନ୍ତି ଭଲ ଖାଇବା ଆଉ କହୁନାହାନ୍ତି ସମସ୍ତେ, ପ୍ରଭୁପାତ କହିଛନ୍ତି ଭଲ ଖାଇବ ଭଲ ପିନ୍ଧିବ, ତା ଇସ୍କନ ମାନେ ସେ ଗୋଟେ ଥିଲା ସେ ଆମର ଭୁବନେଶ୍ୱର ସେ ସବୁବେଳେ ଇସ୍କନ ମାନେ ଭଲ ଖାଇବା, ଇସ୍କନ ପୂର୍ବତ କୋଳ ତିଆରି କରୁଛନ୍ତି ଭଲ ଖାଇବା ପାଇଁ, ହୋଟେଲ ତିଆରି କରୁଛନ୍ତି ତୁମ ପାଇଁ, ପୂର୍ବତ ହୋଟେଲ ଏଠି ତିଆରି କରୁଛନ୍ତି ତୁମ ପାଇଁ, ଲୋକ ଲକ୍ଷ ଲକ୍ଷ ଟଙ୍କା ଦେବେ ତୁମେ ଆଣିକି ଏଠି ଭୋଜନ କରିବ, ତାହେଲେ ଟେବୁଲ ଡିସେସ୍ ଭୋଜନ କରିବ ସବୁ ଖାଇବ, ଏଇଥିପାଇଁ ତୁମକୁ ଇସ୍କନ ତିଆରି କରାହେଇଛି ସାଧୁଗୁରୁ ଏଥିପାଇଁ ଆସିଛନ୍ତି, ଆଉ ଏଇ ଯୋଉ ଶାସ୍ତ୍ର ସବୁ ଲେଖା ହେଇଛି ଯେତେବେଳେ ପ୍ରଭୁପାତ କହୁଛନ୍ତି ଅତ୍ୟାହାର ବିଷୟରେ ସେତେବେଳେ କିଏ କହିଛନ୍ତି, ପ୍ରଭୁପାତ କହିନାହାନ୍ତି ବୋଧେ ସେଟା, ଯୁକ୍ତ ଆହାର ବିହାର ସେଥିରେ ଭାବଯାତ୍ରା କିଏ ଲେଖିଛନ୍ତି, ଖାଲି ପ୍ରଭୁପାତ କହିଛନ୍ତି ଭଲ ଖାଇବ ବୋଲି, ତୁମର ଖାଇବା ଲାଳସା ତୁମ ପ୍ରଭୁପାତ ନାଁ ଯୋଡ଼ି ଦଉଛ, ଯେତେବେଳେ ଅତ୍ୟାହାର ପ୍ରାୟ ପ୍ରଜଳପ ନିୟମ ଆଗ୍ରହ ସେ ଶ୍ଳୋକର ଭାବାର୍ତ୍ତା କିଏ ଲେଖିଛନ୍ତି, ସେଠି ପ୍ରଭୁପାତ କଣ ଲେଖିଛନ୍ତି, ଯୁକ୍ତ ଆହାର ବିହାର ସେ କିଏ ଲେଖିଛନ୍ତି, ସେ ଟୀକା ଭାବାର୍ତ୍ତା କିଏ ଲେଖିଛନ୍ତି, ସେଠି କଣ ଲେଖିଛନ୍ତି ଦେଖ, ଏସବୁ ଭୋଗ ବୁଦ୍ଧି ଗୁରୁଙ୍କର ନାମ ନେଇକି ନିଜର ଭୋଗ କରିବା, ଏଇଟା କେବେ ଆଲୋକ କରିବା କଥା ନୁହେଁ, ଠାକୁରଙ୍କ ନାଁ ନେଇ ଉତ୍ସବ ମାନେ ଆମର ପିଠାପଣା ହବ ଖାଇବା ପିଇବା, ଏଠି ଠାକୁରଙ୍କର ହଉ ନ ହଉ ଆଗରେ ନିଜର ପ୍ଲାନ ହେଇସାରିବେନି, ଏଇଟା ସବୁ ମନ୍ଦିର ଏଇଟା ସବୁ ମନ୍ଦିର ଆକୁ ଦିଆ ହବ ତାକୁ ଦିଆ ହବ, ସୀତାର ତାର ସବୁ ଠିକ କରିଦେବେ, ସେ ପ୍ରଭୁ ଆସିବେ ତାଙ୍କୁ ଦେଇଦେଲେ ବା ସେ ଡୋନେସନ ଦେବେ, ତୁମେ କାହାକୁ ଦେବାର ଅଛି ତୁମେ ଅଲଗା ଦିଅ କରିକି, ଭଗବାନ ତା ସାଙ୍ଗେ ଯୋଡ଼ନି, ତୁମର ଭୋଗରେ ଭଗବାନଙ୍କୁ ଲଗାନି, ପ୍ରଭୁ ସେଥିପାଇଁ ପ୍ରଥମ ସିଷ୍ଟମ କରିକି ଗଲେ ଡେଟି କିଚେନକୁ ଅଲଗା ରଖ ଭଗବାନଙ୍କୁ ଅଲଗା ରଖ, ପ୍ରଭୁପାତଙ୍କ ପୂର୍ବରୁ ଏଇଟା କେବେ ନଥିଲା, ପ୍ରଭୁପାତଙ୍କ ପୂର୍ବରୁ ଯେତେ ମଠ ଅଛି ତାଙ୍କୁ ଯାହା ସେ ମଠରେ ଦେଖିବେ ସେ କଣ କରନ୍ତି, ଯାହା ଖାଇବେ ଯାହା ଭକ୍ତମାନଙ୍କ ପାଇଁ ହବ ସେଇଟା ଲଗା ହବ, ଏବେ ବି ରାତିରେ ଖିଆ ଚାଲିଛି କଣ ମନ ହଉଛି, ରାତିରେ ଏବେ ବି ତାଙ୍କର ସେ ଚାଲିବ, ଯାହା ଠାକୁରଙ୍କର ଭୋଗ ଲାଗିବ ସେଟା ଖିଆ, ପ୍ରଭୁପାତ ମନା କଲେ, କହିଲେ ନା ଏଇଟା ସବୁ ଭୋଗ ବୁଦ୍ଧି ହେଇଯିବ ଏମାନେ ସାଧୁ ହେଇପାରିବେନି, ଅଲଗା ସେ କିଚେନ୍ କଲେ ଠାକୁରଙ୍କ କିଚେନ୍ ଅଲଗା କରିଦିଅ ତାଙ୍କ ସବୁ ଭଲ ଜିନିଷ ଭକ୍ତ ମାନଙ୍କର ସରଳ ପ୍ରଶ୍ନ ପୂର୍ବ ବାରମ୍ବାର କହିଛି। ଆଉ ଭୋଗ ଭୋଗବତି କଲେ ତୁମେ ସଂଯମ କରିପାରିବନି, ତୁମେ ସରପ୍ରାଇଜ କରିକି ରଖିପାରିବ, ସେ କାମଟା କୁବାଟେ ଚୁପଚାପ ଚୁପଚାପ ରହିଥିବ, କେତେବେଳେ ବାହାରିବ ମାନେ ତୁମକୁ ପାଗଳା କରିକି ଛାଡ଼ିଦେବ, ମଝି ଟିକେ ଉଇକି ହେଇଗଲା ଫଟକିଣ ବାହାରି ଅଛି ଗୁଣଟା, ତୁମେ ଗୁଣକୁ ପାର ହେଇନା ନା, ଗୁଣଟା ସେ ଫଟକିଣ ତୁମ ଦେହରେ ଅଛି ମାନେ ଲାଗିଯିବ, ତୁମର ତ ଗୁଣକୁ ଯାଇନ, ସତ ଗୁଣକୁ ତୁମେ ଯାଇନ କି ସତ ଶୁଦ୍ଧ ସତକୁ ଯାଇନ, ସତ ଗୁଣକୁ ଯାଇନ, ତୁମେ ଗୋଟେ ଫଟକିଣି ଅଲଗା ଅଜାମ ବେଳେ ଦେଖିଦେଲା ଫଟକିଣି ସାଙ୍ଗ ଚାଲିଲା ଭାବନାଟା, ତୁମେ ସେଗୁଡ଼ା କୋଡ଼ିଏ କୋଡ଼ିଏ ଖାପଚାରେ ପଡ଼ିଯିବ ଗଲା ଫଟକିଣି ବୁଲିଯିବ ମାନେ ଗୁଣରୁ ଉପରକୁ ଯାଇନ, ହାର୍ଟ ଟେଷ୍ଟଟା ମିଳିଲି ନା, ବହୁତ ପ୍ରଭାବ ରହିଛି ଶାସ୍ତ୍ର ଶୃଙ୍ଖଳାଟା, ବହୁତ ବଡ଼ ଆବଶ୍ୟକ। ଆଉ ନିଜକୁ ଜଣେ ସବୁବେଳେ ସାଧୁ ଜୀବନରେ ସବୁବେଳେ ନିଜ କଥାଟା ଦେଖିବେ, ସିଏ ତୁମ କଥାଟା କିଏ ଦେଖିବେନି, ଏଠି ଗୁରୁଦେବ ସବୁବେଳେ ଆମକୁ କୁହନ୍ତି ତୁମେ ଭାବନି ତୁମେ ଏଠି କିଏ, ଏଠି ତୁମ ସେବା କରିବା ପାଇଁ ଏଠି ଆସିଛି, ଏଠି ସମସ୍ତେ କୃଷ୍ଣଙ୍କ ସେବା କରିବା ପାଇଁ, ତୁମେ ଜ୍ୱର ହେଲେ ତୁମର ତୁମର ଜିନିଷ ତୁମେ ଦେଖିବ, ତୁମେ ତ ଏଇଠି ତୁମର ରୋଷେଇ କରି ତୁମେ କ'ଣ ଖାଉଛ ଆମେ ଦେଖୁଛୁ, ଆମେ ଯେତେବେଳେ ଇସ୍କନରେ ଥିଲୁ ଡେଲି ଡେଲି ତେଲ ମସଲା ସବୁ ଡେଲି ସବୁ ଛଣା ହବ ସବ ଛଣା, ଯେପରି ଶୁଣିଥିଲେ ତାଙ୍କ ଆଇଡ଼ିଆ ସେଇଭଳିଆ, ସେ ସେଇଭଳିଆ ପ୍ରସାଦ ମାନେ ପ୍ରଭୁପାଦ କହିଛନ୍ତି ଏହା ହବ, ପାଣି ଛଡ଼ା ସବୁ ଛଣା ହବ ସବୁ ଛଣା ହବ, ଆମେ ଆଳୁକୁ ଧୋଇକି ସବୁ ଚକୁଡ଼ି ଖାଇବୁ, କେତେ ତୁମେ ଖାଇବ ସେଗୁଡ଼ା କେତେ ଖାଇବ, ମାନେ ଡାଲମା ମାନେ ଆଙ୍ଗୁଳି ପଶିବନି, କେତେ ତୁମେ ଖାଇବ, ସେ ଆଳୁ ପୋଟଳ ତାକୁ ନେଇ ଆସିବ, ଆସିଲେ କଞ୍ଚା ଲଙ୍କା ଖାଉ, ଅଲଗା ତାକୁ ତାକୁ ଦଳିକି ଲୁଣ କରିକି ହଜମ ହବନି ଖାଉ, ଏଇ ବି ଖାଇକି ଆମେ ବଞ୍ଚିଛୁ, ମାନେ ସେ ରୋଷେଇ ଭାତ କଲେ ସେଠି ଅନ୍ନର ଆଳୁ ଟିକେ ପକେଇ ରଖିଥିବ ତାକୁ ଧରିବ, ତୁମକୁ ନିଜେ ବଞ୍ଚିବାକୁ ପଡିବ, ଏଇଟା ସଂଘ ନା, ତୁମର ଗୁଣଟା ତୁମେ ଦେଖିବାକୁ ପଡିବ, ମୋର କେଉଁ ଗୁଣ ସବୁବେଳେ ରହୁଛି, ମୋର କେଉଁ ଲାଳସା ରହୁଛି ବା କ'ଣ ଅସୁବିଧା ରହୁଛି, ମୋର କାହିଁକି କ'ଣ ସଂଶୋଧନ ହେଉନି, ମୋର କାହିଁକି ଗୋଟେ ଭକ୍ତି ଭାବନାଟା ଆସୁନି, ମୋର କ'ଣ ଅସୁବିଧା ରହୁଛି, ମୋର କେଉଁଟା କେଉଁଟା ଢିଲା ରହୁଛି, ସେଇଟା ତୁମକୁ ଜାଣିବାକୁ ପଡିବ ନା, ଶ୍ରବଣ କୀର୍ତ୍ତନ କରି ତୁମେ ଯଦି ନିଜେ ଜାଣିବା, ତୁମକୁ କ'ଣ କି ଜଗିକି ବସିବ ଏଠି ନା, କ'ଣ କି ଛୋଟ ପିଲା ନୁହନ୍ତି, ଶ୍ରବଣ କୀର୍ତ୍ତନ କରୁଛନ୍ତି ତୁମେ ନିଜେ ବୁଝିନବ, ଏଇଟା ଏଇଟା ଶାସ୍ତ୍ର ଭାଗବତ ତୁମେ ଏହା କହୁଛନ୍ତି ବାସ, ତ ମୋର କ'ଣ କମି ରହୁଛି, ସେ ଶ୍ରବଣ ସମୟରେ ଏଇଟା ସବୁ ଡାଇଜେଷ୍ଟ କରାଯାଏ, ସେଇଟା ପୁଣି ରିମାଇଣ୍ଡ କରାଯାଏ, ମୋତେ ଏଇଟା କରିବାକୁ ପଡିବ, ହେଇପାରିବନି ଚିତ୍ତ କ୍ଷୋଭିତ ହବ କି, ଚିତ୍ତ କ୍ଷୋଭିତ ହେଲେ ତୁମେ ଚାହୁଁଛ ଘୋଷାରି ଘୋଷାରି କେତେ ବାଟ ଯିବ, କୁକୁର ଦେଖିଛ ନା ନାହିଁ, କୁକୁର ଗୋଡ଼ ପଛ ଦିଟା ଭାଙ୍ଗି ଯାଇଥିବ, ତମ ଧର ଦେଖିଛ ନା ନାହିଁ, କ'ଣ କି ଚାଲିଲା କେମିତି, ଆଗ ଗୋଡ଼ ଦିଟା ପଛ ଦୁଇଟା ଘୋଷରୁଥିବ, ସେ କେତେ ବାଟ ଯିବ, ଆଉ ସବୁ କୁକୁର ଆସି ତାକୁ ମାଟିବେ, ଦୌଡ଼ି ପାରିବନି ସେ, ସେଇଭଳିଆ ଯଦି ତୁମେ ସେବାପତ୍ର କରିକି ସବୁବେଳେ ଗମ୍ଭୀର ଭଗବାନଙ୍କୁ ପ୍ରାର୍ଥନା, ଯେତେବେଳେ ସମୟ ହେଲା ଭଗବାନଙ୍କ ଆଗରେ ଆସିବା, ଭଗବାନଙ୍କ ଆଗରେ ବସିବା, ପ୍ରାର୍ଥନା କରିବା, ସବୁବେଳେ ଭଗବାନଙ୍କୁ ନିଜ ସେବା ସେବା କରିବା, ସବୁ ଜିନିଷ ଉପରେ ଲାଗି ଲାଗେ, ଏଠି ବୟସଟା ଅଡ଼ୁଆ ନା, ଗୁଣ ତୁମର ପଚାଶ ପଞ୍ଚାବନ ବର୍ଷ ନ ହେଲା ପର୍ଯ୍ୟନ୍ତ ତୁମ ଗୁଣ ଗୁଡ଼ା କେଉଁ ଗୁଣ ରହିଲା, ସବୁବେଳେ ରଜଗୁଣଟା ମାଡ଼ିକି ତୁମକୁ ରଖୁଥିବ, ସବୁବେଳେ ରଜଗୁଣ ଚାପିକି ରଖୁଥିବ, ଯଦି ଭଗବାନଙ୍କ ସେବା ଗୁଡ଼ା ସବୁବେଳେ କରି କରିଗଲେ ତାଙ୍କ କୃପା ହବ, ବସି ଟିକେ କୃପା ହେଇଗଲା ମାନେ ତୁମର ଗୁଣ ସୁଧାନ ହବ, ତୁମକୁ ନିଜେ ନିଜେ ବୁଦ୍ଧି ଆସିବ, ଏଇଟା ଖାଇବି ଏଇଟା କରିବି ଏମିତି ଭୋଜନ କରିବି ଏମିତି ସ୍ୱାଭାବିକ ରୁଚି ଆସିବ ନା, ଗୁଣ ତୁମକୁ ମାଟି ବସିବ, ଆଉ ଏଣେ ଗୁଣ ମାଡ଼ି ବସିଲା ବେଳକୁ ଏଣେ ଚାଲିକି ପାରୁନଥିବ, ଛୋଟ କୁକୁର ବା ପଛ କୁକୁର ତା ଗୋଡ଼ ଦୁଇଟା ଭାଙ୍ଗି ଦେଇଥିବ, ଦେଖ ନା ଏମିତି ଏମିତି ଓଲଟା ରଖିଥିବ, ଘୁଷୁରି ଘୁଷୁରି ଯାଉଥିବ, ସେ କେତେ ବାଟ ଯିବ, ସବୁ କୁକୁର ତା ଉପରେ ଉତ୍ପାଦ କରିବେ, ଆଉ ଖାଇବା ବି ଗଣ୍ଡେ ମିଳିବନି, ଯୁଆଡ଼େ ଯିବ ଠେଙ୍ଗା ବାହାରେ ଖାଇବ, ଦୌଡ଼ି ପାରିବେ ଗୁଣ ସମସ୍ତେ ଦେବତାଙ୍କ ଠୁ ଆରମ୍ଭ କରି କାହାକୁ ଛାଡ଼ୁଛି, ଛାଡ଼ୁନି ନା, ଏତେ ବିଜି ରହିବାର କାରଣ ହଉଛି ଏଇଟା ସାଧୁ ଜୀବନରେ, ଯୋଗୀମାନେ କ'ଣ ସବୁ ବିଜି ନା, ଯୋଗୀମାନେ ଯୋଗରେ ବସିଛେ ପୁରା, ଆଗେ ଆଖି ବନ୍ଦ କରୁଥିଲେ ନା ନାହିଁ, ଯୋଗୀମାନେ ଯୋଗୀଙ୍କ ଫଟୋ ଦେଖୁଛ ନା ନାହିଁ, କ'ଣ କରନ୍ତି ଚକ୍ଷୁ ବନ୍ଦ କର, କାହିଁ ଚକ୍ଷୁ ବନ୍ଦ କରନ୍ତି ନା, ଆଖି ଖୋଲିଲେ କାଳେ କେଉଁ ନାରିକି ଦେଖିଦେବେ, ଜଙ୍ଗଲ ଭିତରେ ବି ନାରିକି ତାଙ୍କ ଡର ଥିଲା, ଆଖି ବନ୍ଦ କରିକି, ଆଉ ତୁମେ ଆଖି ଖୋଲା କରିକି ପାସ୍ ପନିର ଖାଇକି ଡିଆଁ ମାରିକି ତୁମେ କହିବ ମୋର ଯାହା ମୁଁ କରିବି ଭଗବାନଙ୍କୁ ପାଇଯିବି, ହବ କି ଏଇଟା, ହବନି, ଯାହା ଭଗବାନଙ୍କର ମିଳୁଛି ପୁରା ସରଳ ଜୀବନ, ସିମ୍ପୁଲ ଲିଭିଙ୍ଗ ପ୍ରଭୁପାଦ କହିଛନ୍ତି, ସିମ୍ପୁଲ ଲିଭିଙ୍ଗ ଏ ଜିନିଷ ଗୁଡା କୋଉଟା ଆସିଲା, ତୁ ଯଦି ପ୍ରଭୁପାଦଙ୍କୁ ମାନୁଛ ସିମ୍ପୁଲ ଲିଭିଙ୍ଗ ହାଇ ଥିଙ୍କିଙ୍ଗ, ତା ସିମ୍ପୁଲ ଲିଭିଙ୍ଗ ଏ ଜିନିଷ ଗୁଡା କୋଉଟା ଆସିଲା, ଭଗବାନ ପାଇଁ ପ୍ରଭୁଙ୍କ ପାଇଁ ଗୁଡା ହବ, ନିଜର ଭୋଗ ପାଇଁ ସବୁବେଳେ ଆମେ ଯଦି ବ୍ୟସ୍ତ ରହିଲେ ପାରିବାନି, ଗୁଣକୁ କିଏ ଭୁଲ ବୁଝିପାରେ, କିଏ ସମୟ ଆସିବ ସେ ଜାଣିପାରିବ, ସେଇ ଲାଳସା, ସେଇ ଯିବା ଲାଳସା, ସେଇ ଭ୍ରମଣ, ଇଆଡ଼େ ଯିବି ସିଆଡ଼େ ଯିବି, ବୁଲିବି ଖାଇବି, ଏଇ ଏଇଆ କରି କରି ବୁଢ଼ା ଭିତରେ ଆସିଯିବ, ଛୋଟା କୁକୁର ହେଇଯିବ, ସିଏ ସବୁ ତୁମକୁ ଖୋପିବ, ଶରୀର ଏଣେ ଖରାପ ଥିବ, ଗୋଡ ପଛରେ ଘୁରୁଥିବ, ଯେମିତି ଏଣେ ଗୁଣ ତୁମକୁ ଖାଉଥିବ, ମାରି ଗୁଣ କେବେ ତୁମେ କାଟିପାରିବନି, ଆମେ ଦେଖିଛୁ ଏକ୍ସପିରିଏନ୍ସ ଦେଇଛୁ ଆଉ, ସବୁ ଆଖିରେ ଆମେ ଅନୁଭବ କରି ଦେଖୁଛୁ ଗୁଣ, ତୁମେ ଭାବରେ ବୁଢ଼ା ହେଇଗଲେ ତୁମ ତୁମ ଗୁଣଟା କମିଯିବ, ନା ଯୋଉ ଗୁଣ ଥିବ ସେଇ ଗୁଣ ଥିବ, ଏ ବୁଢ଼ା ବୟସରୁ ଗୋଟେ ଥିଲା ଆମର ବୁଢ଼ା, ସେଇ ମାଡ଼ପିଟି କରେ ମାଡ଼ପିଟି କରେ, ସେମିତି ବୁଢ଼ା ବୟସରୁ ବି ମାଡ଼ପିଟି କଲା, 70-80 ବୟସରେ ମାଡ଼ପିଟା କରିବ, ସେଇ କରି ସେ ମଟରକୁ ଗଲା, ପାଗଳା ହେଇ କୁଆଡ଼େ ମରିଗଲା, କିଏ କହୁଛି ବି ସେ କାହିଁକି ମରିଗଲା, ବୁଢା ବୟସରେ ଲୁକା ସହିତ ଗୋଡ ଧରୁଥିଲେ, କିନ୍ତୁ କଣ କରିବ ଗୁଣ, କିଏ କଣ କହିଲା ଆମର ବାଟିଙ୍ଗା ଧରି ପିଟିବି ମାରିବି, ଗୁଣ ଏମିତିକା ପ୍ରଭାବ, ଭଗବାନ ସେଥିପାଇଁ ଗୀତାରେ କହିଦେଲା ନା, ତ୍ରିଗୁଣ ତ୍ରିଗୁଣ ତ୍ରିଭୀର ଗୁଣ ମୟୀ ଭାବେ ରେଭିମ ସର୍ବବିଧ ଜଗତ, ତିନି ଗୁଣ ମୁଁ ସମସ୍ତଙ୍କୁ ମୋହିତ କରି ରଖିଛି, ଭଗବାନଙ୍କର ସେବା ଭଗବାନଙ୍କର ପ୍ରାର୍ଥନା ପୁରା ଲାଗି 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 ଏଥିରେ ରହିଲେ ଧୀରେ ଧୀରେ ପ୍ରଭୁ ଯଦି ଆମ ସେବା ଗୁଡା ଗ୍ରହଣ କରିଦେଲେ, ଯେମିତି ଅର୍ଜୁନ ସେବାକୁ ଗ୍ରହଣ କରେ ତା ରଜଗୁଣଟା ଶୋଧିତ ହେଇଗଲା, ସେଟା ଆମ ଭଗବାନ ଯଦି ଆମ ସେବାଟାକୁ ଗ୍ରହଣ କରିଦେଲେ ତାହେଲେ ଗୁଣ ଶୋଧିତ ହେଇଯିବ, ନହେଲେ ଅପୋକ ଯୋଗୀ ଭଳିଆ ତୁମର ଗୁଣ ଦ୍ୱାରା କ୍ଷୋଭିତ ହେଇକି ତୁମ ଅନ୍ତର ସବୁବେଳେ କାମ ଚିନ୍ତା ରହିବ, କାମ ଚିତ୍ତ ରହିବ, ଏଇଟା ରହିବ ସବୁବେଳେ, ବହୁତ ଚେଷ୍ଟା ନା ଗୋଟେ କାମକୁ ଜୟ କରିବା ମାନେ କଣ, ସେ ଲେଖିଲେ ନା, ସେ କୋଉଥିରେ ଲେଖିଲେ ଏଟା ବୈରାଗ ସତ କରିବ, ମୁଁ ସଂସାରରେ ବହୁତ ଯୋଦ୍ଧା ବୀର ଦେଖିଛି, ଧନ ବୀର ଦେଖିଛି, ସଂସାରରେ ବହୁତ ବୀର ମୁଁ ଦେଖିଛି, ସିନ୍ଧୁ ତରିଆ ଲୋକଙ୍କୁ ଦେଖିଛି, ହିମାଳୟ ତରିଆ ଲୋକଙ୍କୁ ଦେଖୁଛି, ସେ ଲେଖୁଛନ୍ତି ରାଜା ଭର୍ତ୍ତୁହରି, ହିମାଳୟକୁ ଚଢ଼ିବା ଲୋକଙ୍କୁ ଦେଖିଛି, ଏଭରେଷ୍ଟକୁ ଚଢ଼ିବା ଲୋକଙ୍କୁ ଦେଖିଛି, ସମୁଦ୍ର ତରିଜିବା ଲୋକଙ୍କୁ ଦେଖିଛି, ଦେଶକୁ ଜୟ କରିକି ଯୁଦ୍ଧ ଯୋଦ୍ଧାମାନଙ୍କୁ ଯୁଦ୍ଧବୀର ଆଉ ଦାନବୀରକୁ ମୁଁ ଦେଖିଛି, ବହୁତ ଦାନ ଦେଇକି ବୀର ହେଇଛନ୍ତି, କିନ୍ତୁ କାମକୁ ଜୟ କରିବା, ନାରୀକୁ ଜୟ କରିବା ଲୋକ ଏ ସଂସାର ବିରଳ, ବିରଳା ବିରଳା ପୁରୁଷା, ସେ ଲେଖିଲେ ସେ ଶବ୍ଦ ସମସ୍ତଙ୍କୁ ମୁଁ ଦେଖିସାରିଛି, କିନ୍ତୁ ଏଇ ନାରୀକୁ ଜୟ କରିବା ପୁରୁଷଙ୍କୁ ମୁଁ ଦେଖିପାରୁନି, ମାନେ ଏତେ ସେ ତାଙ୍କର ବୈରାଗ ଶତକରେ ସେ ସବୁ ଏଡ଼ା ସବୁ ଲେଖିଲେ, କନ୍ଦର୍ପ ଦର୍ପ ପୁରୁଷା ବିରଳା, କନ୍ଦର୍ପ ଯାହା ପରେ ଦର୍ପ ପ୍ରଭାବ ପକେଇ ପାରିବନି, ସେଗୁଡ଼ା ପୁରୁଷ ଖୋଜି କାଣ କୋଉଠି ଦେଖିବା, ମୁଁ ଦେଖିବି, ଏମିତି ସେ ଲେଖୁଛନ୍ତି ଗୁଣର ଏତେ ବଡ ପ୍ରଭାବ ରହିଛି, ସେଥିପାଇଁ ଆମକୁ ଯେ ଆମେ ଯେପର୍ଯ୍ୟନ୍ତ ଭଗବାନଙ୍କ ସେବାରେ ସବୁବେଳେ ଲାଗିକି ରହିକି ଭଗବାନଙ୍କୁ ପ୍ରାର୍ଥନା ନ କରିବା, ଲେଖିଲେ ସିଏ ଆଉ ବର୍ଷା ଋତୁରେ ବର୍ଷା ହେଲା ପରେ ଯେମିତି ନଦୀ ଗୁଡ଼ାକ ବାୟୁ ଦ୍ୱାରା ପ୍ରେରିତ ହେଇକି ସୁନ୍ଦର ମିଶୁଛନ୍ତି, ଏ ଗୁଣର ପ୍ରଭାବରେ ଅପକ ଯୋଗ୍ୟ ହୃଦୟରେ ଚିତ୍ତରେ ସବୁବେଳେ କାମ କ୍ଷୋଭିତ ହବ, ଅପକ ଯୋଗ୍ୟ ପାରିବନି ତୁମେ, ଗୁଣର ବହୁତ ପ୍ରଭାବ, ଭଜନ ସାଧନ ଦୈନ୍ୟରେ କରି ଆହାର ଉପରେ ବହୁତ ସଂଯମ, କଣ ଆହାରଟା ତୁମେ କଣ କରିବ, ସେଟା ତୁମେ କେମିତି ପ୍ରସାଦ ଖାଉଛ, ପ୍ରସାଦ ପାଉଛ ଯେ ଆହାରଟା ତୁମ ଶରୀର କେତେ ଆବଶ୍ୟକ ରହିଛି, ଆହାର ଉପରେ ଶକ୍ତି ନିର୍ଭର କରେ, ପଇସା ବର୍ଦ୍ଧତେ ଶକ୍ତି, ସରସ୍ୱତୀ ଠାକୁର କାହାକୁ କ୍ଷୀର ଖାଇବାକୁ ଦେଉନଥିଲେ, କୌଣସି ବ୍ରହ୍ମଚାରୀ କ୍ଷୀର ଖାଇବାକୁ ଦେବେନି, କ୍ଷୀର ଖାଇଲେ କଣ ହବ, ପଇସା ବର୍ଦ୍ଧତେ ଶକ୍ତି, କ୍ଷୀର ଖାଇଲେ ବିଡ଼ିଜ ଅଧିକ ବଢିବ, ସେ କାହାକୁ କ୍ଷୀର ଦେବେନି ପିଇବା ପାଇଁ, ପ୍ରଭୁ ଦାସୀ କହିଲେ କାରଣ ସେତେବେଳେ କଣ ସେତେବେଳେ ଅର୍ଣ୍ଣର ଡାଲିର ସବୁଜିର ସବୁ ଭାଲ୍ୟୁ ଥିଲା, କଣ ଭିଟାମିନ୍ ଥିଲା, ପ୍ରଭୁ କହିଲେ ଠିକ ଅଛି ଖାଇବ 200 ml 200 gram କେତେ, 200 gram ଗୋଟେ ଗ୍ଲାସ 200 gram ଛୋଟ 200 gram ହଷ୍ଟେଲ ଗ୍ୟାସର, ତା ଦେହରେ ପାଣି ଥରେ ବଏଲ ହେଇଥିବ ପାଣି, ଆଉ ତୁମେ କ୍ଷୀରକୁ ମାରିକି 200 gram ପିଇବ, ପିଇଲେ ତୁମର କଣ ହବ, କ୍ଷୀର ଘିଅ ଏସବୁ ଜିନିଷଟା ତୁମେ ଖାଇଲା ମାନେ ତୁମର ଶୁକ୍ର ବଢିଲା, ଏଇଟା ଶୁକ୍ରବର୍ତ୍ତ ଖାଦ୍ୟ ମିଷ୍ଟ ମିଠାନ୍ ଆଉ ଶୁକ୍ରବର୍ତ୍ତ ଖାଦ୍ୟ, ଏଗୁଡ଼ା ତୁମେ ଖାଇଲା ମାନେ କଣ ହବ, ଖାଇଲା ମାନେ ତୁମ ଶୁକ୍ରବର୍ତ୍ତ ସୁଗର ମନ ଚଞ୍ଚଳ ହେଲା, ଆଉ ଏଇ ତୁମ ଆହାରଟା ତୁମେ ସଂଯମ ନଥିବ, ତୁମର ଓଭର ଏଜିଟେସନ ଆସିଲେ ଆଉ କଣ୍ଟ୍ରୋଲ କରିପାରିବନି, ସଂଯମ ଥିଲେ କାମ ପିଡ଼ା ଆହାରଟା କମେଇଦେଲେ ଯଦି ଭାବନି ତୁମର କାମ ପିଡ଼ା ରହିବନି ବୋଲି, ଏଇଟା ତ ଗୋଟେ ମାନସିକ ବିକାର ନା, ରୋଗଟା ନା, ସେ ଚକ୍ରବାଦ ଲେଖିଲେ ନା, ଆଉ ଆଜି ତାହେଲେ ତାନେ ଯିଏ ଆହାର କରୁନି ଉପବାସ କରୁ ତାହେଲେ ସେ ଇନ୍ଦ୍ର ସଂଯମ କରିଦେବ, ଯିଏ ଉପବାସ କରିଦେଉଛି ତାହେଲେ ସେ ଇନ୍ଦ୍ର ସଂଯମ କରିଦେବ, କହିଲେ ନା, ତା ଉତ୍ତର କୋଉ ଶ୍ଳୋକ କହିଲେ ବିଷୟ ବିନିବର୍ତ୍ତ ତିନିଟା ଆହାରସ୍ୟ ଦେଇନ, ତାପରେ ସେ ଶ୍ଳୋକଟା କହିଲେ ତାହେଲେ ଯିଏ ଉପବାସ କରିଦେଉଛି ବହୁତ ଉପବାସ କରିବ ତାହେଲେ ସେ ଇନ୍ଦ୍ର ସଂଯମ କରିଦେବ କି, କହିଲେ ନା, ବିଷୟ ନିବର୍ତ୍ତେ ନିରାହାରସ୍ୟ ଦେହୀନ ରସ ବରିୟ ରସ ଅପ୍ୟସ୍ୟ ପରମ ଦୃଷ୍ଟା ନିବର୍ତ୍ତେ ପରମ ଦୃଷ୍ଟା ହାର ଟେଷ୍ଟ ନ ମିଳିଲା ପର୍ଯ୍ୟନ୍ତ ନିଦ୍ର ଛାଡ଼ିବେନି କେବଳ ଏଇ ଆହାରଟା ସଂଯମ କରିବା ଦ୍ୱାରା ତୁମେ ଓଭର ଏଜିଟେସନ ଫେସ୍ କରିବେନି ସେ କିନ୍ତୁ ତମ ପୀଡ଼ା ଦବ ସେ ଛାଡ଼ିବନି କେତେବେଳେ ସେଥିରେ ଶୃଙ୍ଖଳା ବହୁତ ଶୃଙ୍ଖଳା ତୁମକୁ ଜଗିବାକୁ ପଡ଼ିବ ବହୁତ ଶୃଙ୍ଖଳିତ ହେବାକୁ ପଡ଼ିବ ଜଳରେ କେମିତି ସ୍ନାନ କରିବାକୁ ପଡ଼ିବ ଶୟନ କରିବାକୁ ପଡ଼ିବ ଭୋଜନ କରିବାକୁ ପଡ଼ିବ ପୋଷାକ ସବୁ ଜିନିଷ ଚାଲି ଚଳନ ଆଚାର ବ୍ୟବହାର ସବୁ ଜିନିଷଟା ତୁମେ ନ ରଖିଲେ ତୁମେ ସମାଜରେ ଚଳୁଛ ନା ନାରୀ ଆମ ପାଇଁ ବିପଦ ନୁହନ୍ତି ନାରୀ କ'ଣ ସମାଜରେ ରହିବେନି ତ ଆମର କ'ଣ ମାନୁଥିଲେ ଆମେ ଆସିବେ କେମିତି ଦୋଷ ସବୁ ଆମର ଏଇ ଉପରେ ରେଜିଷ୍ଟ୍ରେସନ ହେଲେ ତୁମେ ସବୁ ଏଇସବୁ ଏଇ ଭୁଲ କାମ କରିବେ ଗୁରୁତ୍ୱ ସେ କୁହନ୍ତୁ ତୁମେ ଆଖି ବନ୍ଦ କରିଦେବ ସ୍ତ୍ରୀ ରହିବେନି ସ୍ତ୍ରୀ ରହିବେନି ଆଖି ଅନ୍ଧ ହେଇଯିବେ କି ତୁମେ ଯାହା କହିବ ତୁମେ ମାନସିକ ବିକାରଟା ହବ ସେ ଗୋଟେ ସଂଯମତା ଆଚରଣ ନକଲେ ହୋଇପାରିବେନି ସାଧୁ ଜୀବନରେ ବହୁତ ସଂଯମତା ଆବଶ୍ୟକ ଅଛି ଭୋକ ଲାଗୁନି ମାନେ ମୁଁ ଭୋଜନ କରିବିନି କ୍ଷୁଦ ଲାଗୁ ଯେତେ ଟେଷ୍ଟ ଜିନିଷ ମୁଁ ଅଧିକା ଖାଇବିନି ଖାଇଲେ ମାନେ ମୋତେ ଅସୁବିଧା ଭୋଗିବାକୁ ପଡ଼ିବ ହେଲେ ତୁମକୁ ନିଜେ ରିଏଲାଇଜ୍ କରିବାକୁ ପଡ଼ିବ କିଛି ଛୋଟ ପିଲା ନାହାନ୍ତି ଆଉ ସେସବୁ ସହଜିଆ ଜିନିଷକୁ ଛାଡ଼ିଦେବାକୁ ପଡ଼ିବ ପ୍ରଭୁପତି କହିଛନ୍ତି ହଁ ଭଲ ଖାଅ ପ୍ରଭୁପତି ଭଲ ଖାଇବା ପାଇଁ କହିଛନ୍ତି ଯୁକ୍ତ ଆହାର ବିହାର ସେରେ ଦେଖ କ'ଣ ଆଉ ଯେତେବେଳେ କହିଛନ୍ତି କେଉଁଠି ହଁ ଅତ୍ୟାହାର ପ୍ରୟାସ ଶେଷରେ କ'ଣ କହିଛନ୍ତି ଦେଖ ସାଧୁଗୁରୁଙ୍କର ନାମ ନେଇକି ଆମେ ଭୋଗ କରିପାରିବାନି ଭୋଗ କଲା ହିଁ ତାର ବିପରୀତ ପରିଣତ ପଡ଼ିବ ଆଉ ଏଇଟା ସବୁ ବର୍ତ୍ତମାନ ରୋଗୀ ହେଇଗଲେନି ନା ଆଉ ପ୍ରସାଦ ନା ମହାପ୍ରସାଦ ଗୋବିନ୍ଦ କହୁଛନ୍ତି ସବୁ ରୋଗୀ ମହାପ୍ରସାଦ ଖାଇକି ରୋଗୀ ହୁଏ ତୁମେ ମହାପ୍ରସାଦ ଗୋବିନ୍ଦ କହୁଛ ନାମ ବ୍ରହ୍ମଣୀ ବୈଷ୍ଣବ କହୁଛ ଭଗବାନ ଭୋଗ ଲଗେଇଛ ଶହ ଶହ ଅଧିକ ରୋଗୀ ବର୍ତ୍ତମାନ ସବୁ କେତେ ପଚାରୁନ ତ ସେ ଥିଲା ପଚାର କେତେ ସବୁ ବ୍ରହ୍ମଚାରୀ କେତେ ସବୁଆଡେ ଦେଖିବ ସବୁ ରୋଗୀ ସବୁ କେତେ ପଇସା ଆମର ଖର୍ଚ୍ଚ ହଉଛି ଖାଲି ମେଡିକାଲରେ ଏଇସବୁ ଆର ଏଠି ମହାପ୍ରସାଦ ଗୋବିନ୍ଦ କହୁଛ ଭୋଗ ଲଗାଉଛ ସବୁ ଦେଖିବ ରୋଗା ସଂଯମ ଦେହଟା ଖରାପ ହେଇଗଲା ନା ତୁମେ ସାଧୁ ହଉ ହଉ ଶରୀରଟା ଖରାପ ହେଇଗଲା ଶରୀରଟା ଖରାପ ହେଇଗଲା ତୁମେ ଭଜନ କ'ଣ କର ତୁମ ଦେହଟା ସବୁବେଳେ ଦେହ ମନଟା ସବୁବେଳେ ଦେହ ପାଖରେ ଲାଗିବ ତୁମେ ଭଗବାନ ଆମର ଆମର ସିଦ୍ଧିଟା କୋଉଥିରେ ରହିଲା ଯୁକ୍ତ ଆହାରସ୍ୟ ବିହାରସ୍ୟ ତା ମାନେ ନୁହେଁ ଯେ ମୁଁ କମ୍ ଖାଇବି ବହୁତ ଉପାସ କରିବି ପାରିବନି ତୁମେ କମ୍ ଖାଇବି ବହୁତ ଉପାସ କଲେ ବି ଡବଲ ଟାଣି ଦେବ ପାରିବନି ତୁମେ ଆର୍ଟିଫିସିଆଲ ଆମର କିଛି ଦରକାର ଯୁକ୍ତ ଆହାର ବିହାରସ୍ୟ ତ ଭୋକ ଲାଗିଲା ଘଣ୍ଟେ ଖାଇବି ଠିକ୍ ସରିଲା ଅଧିକା ଭୋଜନ କରିବିନି ଭୋକ ଲାଗୁନି ମାନେ ଖାଇବିନି ମୋ ଖାଇବାଟା କ'ଣ ବନ୍ଦ ହେଇଯାଉଛି କି ଆଜି ଭୋକ ଲାଗୁନି ଖାଇବିନି କ'ଣ ହେଲା କାଲି ଖାଇବି ନ ଖାଇଲେ ଦୁର୍ବଳ ହେଇଯିବି ପତଳା ହେଇଯିବି ତାକୁ ଖାଇବାକୁ ପଡ଼େ ଭୋକ ଲାଗୁନି ତ ଦିଓଳି ଖାଇବାକୁ ପଡ଼େ ଆରେ ଭୋକ ଲାଗୁନି ନା ମତେ ଚାରିଟା ଖାଇଲେ ମୋର ଅସୁବିଧା କ'ଣ ହେଇଯାଉଛି ଯୁକ୍ତ ଆହାର ବିହାର ସେ କମ୍ ଖାଇବାନି କି ବେଶୀ ଖାଇବାନି ବେଶୀ ଖାଇଲେ ହଇରାଣ ଅଛି କମ୍ ଖାଇଲେ ବି କମ୍ ଖାଇଲେ କ'ଣ ଲାଳସା ବଢ଼ିବ କମ୍ ଖାଇବା ଲୋକର ଲାଳସା ବଢ଼ିବ ଆଉ ବେଶୀ ଖାଇବା ଲୋକର ଅଭ୍ୟାସ ବଢ଼ିବ ଦୁଇଟା ରହିଲା ଯୁକ୍ତ କହିଲେ ଯୁକ୍ତ ମାନେ ଅଧିକା ନୁହେଁ କି କମ୍ ନୁହେଁ ଯୁକ୍ତକୁ ବୁଝେଇଲେ କ'ଣ ଯେଉଁ ଯୁକ୍ତ କେମିତି କେତେ କେତେ ଖାଇବ ପେଟଟାକୁ ଚାରି ଭାଗ କର ଗୋଟେ ପେଟଟାକୁ ଚାରି ପେଟଟା କେଟେ କେଟେ ଗୋଟେ ତୁମ ପେଟ ଯେଉଁ ଗୋଟେ ପେଟ ତାକୁ ଚାରି ଭାଗ କର ତାଦେହରେ କେତେ ଜଳ ରହିବ ହଁ ଅଧା ତାକୁ ଜଳ ପାଇଁ ରଖିବ ଆଉ କେତେ ରହିଲା ଅଧା ତା ଦେହରୁ ବାୟୁ ପାଇଁ ରଖିବ ତାପରେ ଆଉ ଯାହା ହେଲା ଭୋଜନ କରିବ ତା ଶ୍ଲୋକ ଗୋଟେ ଅଛି ଆଉ ସେଇଟା ତ ଆଉ ଆଜିକାଲି ଆମ ଆଲୋଚନା କରୁ ତା ଶ୍ଲୋକ ସ୍ୱତନ୍ତ୍ର ଲେଖା ହେଇଛି କେତେ ଭୋଜନ କରିବ ଭୋଜନ କରିବା ପୂର୍ବରୁ ସେମାନେ ଆଗେ ଜଳ ନିଆଯାଏ ଜଳ ପିଅନ୍ତି ପେଟ ଥଣ୍ଡା ହେଲା ସେ ଜଳ ଆଗେ ରହିଲା ଜଳ ଗୋଟେ ଭାଗ ରହିବ ଏ ଗ୍ରାଇଣ୍ଡର ତୁମେ ପୁରା ଫୁଲ ଭରି କରିଦେବ ଫୁଲ ଭରି କରିଦେଇକି ଆଗରେ ପାରିବ ଗହଁ ଗହଁ ଡାକିବ ସେ ସେଇଭଳିଆ ତୁମେ ମୁଁ ତଣ୍ଟି ବନ୍ଧ ଖାଇବି ତଣ୍ଟି ବନ୍ଧ ଖାଅ ଭଗବନ୍ତ ଯିବନି ଆଉ ତାପରେ ତ ଫେଲ୍ ହେଇଯିବ ସବୁ ଲୋକଟା ଯୋଉ ଅଳ୍ପ ଲୋକଟା ଲୋକଟାଙ୍କର ଯୋଉ ଲିଭର ଫେଲ୍ ହୁଏ ଏଥିପାଇଁ ଫେଲ୍ ହୁଏ ନା ଆଉ ଏତେ ଏକ୍ସେସ୍ ଇଟିଂ କରନ୍ତି ତାପରେ ତାଙ୍କ ଲିଭର ଫେଲ୍ ହେଇଯିବ ଆଉ କାମ କରିପାରିବେନି ବୋ ଜାମ୍ ହେଇ ସବୁବେଳେ ରହିଲା ଆଉ ଗ୍ରାଇଣ୍ଡର ପୋଡ଼ିଯାଏନି ପୋଡ଼ିଯିବ ତା ଲୋକ ହେଇଥିବେ କିନ୍ତୁ ଏତେ ଖାଆନ୍ତି ସେମାନେ ରୋଗ ହେଇକି ମରିଯିବ ଅଳ୍ପ ଦିନ ଲିଭର ଫେଲ୍ ହେଇଯିବ କମ୍ ଖାଇବାନି ବେଶୀ ବି ଖାଇବାନି ଆହାର ତୁମକୁ ନିଜକୁ ଜାଣିବାକୁ ପଡିବ, ମୋର କେତିକି ଆହାର କଲେ ଠିକ ନିଦ୍ରା ହେଉଛି, କେତିକି ଆହାର କଲେ ଠିକ କଣ କୁହାଯିବ ଶୌଚକ୍ରିୟା ହେଉଛି, କେତିକି ଆହାର କଲେ ମୋ ମନ ଠିକ ସଂଯମ ରହୁଛି, କେତିକି ଆହାର କଲେ ମୋର କ୍ଷୁଧା ବଢୁଛି। ଯେତେବେଳେ କ୍ଷୁଧା ହବ ଜୋର ବଢୁଛି ମାନେ ପାଣି ପିଇଦେବ, ପାଣି ପିଇଦେଲେ ଅଗ୍ନିଟା ଶାନ୍ତ ହେଇଗଲା।